ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् तृतीयस्कन्ध दशमाध्याय श्लोक 5 तत् तत् विलोक्य विलोक्य अब्जसम्भूतो अब्जसम्भूतो वायुना वायुना जत् जत् अधिष्ठितः अधिष्ठितः पद्मं पद्मं अम्ब अम्बश्च तत्काल तत्काल श्रुत श्रुत वीर्येण वीर्येण कम्पितं कम्पितं तद्विलोक्याब्जसम्भूतो तद्विलोक्याब्जसम्भूतो वायुना जदधिष्ठितः वायुना जदधिष्ठितः पद्मम् अम्बश्च तत्काल पद्माम्बश्च तत्काल श्रोतवीर्येण कम्पितम् श्रोतवीर्येण कम्पितम् शब्दानुवाद सद्विलोक्य सह देखी अब्ज सम्भूत जहाँ जन्म उत्सव एक पद्म वायुना वायु द्वारा जत जहा अधिष्ठित जहाँ ऊपर से अधिष्ठित होते पद्म पद्म अम्ब जल च मध्य तत्काल जहाँ शाश्वत काल द्वारा कृत वीर्येण ये अंतर्नीत शक्ति द्वारा कंपितम कंपित होई श्लोक अनुवाद तथा ब्रह्मा देखिले से जो पद्म अधिष्ठित होती से ही पद्म एवं तहार आधार स्वरूप शरीर प्रलय काल वीर्यवान वायु द्वारा कंपित हो भौतिक जगत को माइक बोली कहुए कारण यह हूँ एपरी भावार्थ कहते जे भौतिक जगत को माइक बोली कहुए कारण यह हूँ एपरी एक स्थान जोटे जीव भगवान दिव्य सेवा को विस्मृत हो जाए यहपर भाव में कौन व्यक्ति ये भौतिक जगत में भगवान सेवे निजुक्त हो सुधा बेले बेले कौन प्रकार असुविधा परिस्थित किसी असुविधा बा विपदर सम्मुखीन हुए मायाशक्ति भगवत भक्त ये दुई पक्ष मध्य युद्ध घोषणा कराए एवं बेले बेले दुर्बल भक्तगण शक्तिशाली मायाशक्तिर कबलित हो जाती अवश्य श्री ब्रह्माजी भगवान अहैतुकी कृपार यथेष बलवान थे जदि से मायाशक्ति ब्रह्मा स्थित को दोहराई देते और उद्विग्न चित्त कराइले तथापि श्री ब्रह्माजी से मायाशक्ति द्वारा वशीभूत हो न ସଂସାର ପ୍ରଥମେ ମନ୍ଦିର ମୁଖ୍ୟ ସୁଭାଗ ପଦାର୍ଥ ପଦ୍ମରେ ମୋର ପ୍ରଣାମ ନିବେଦନ କରି ଆମେ ଏଇ ଦ୍ୱିତୀୟ ଦଶମ ଅଧ୍ୟାୟ ଏ ହେଉଛି ସୃଷ୍ଟି ବିଭାଗ ସୃଷ୍ଟି କେମିତି ହେଇଛି ଏ ବିଷୟରେ ବର୍ଣ୍ଣନା କରାଯିବ ମୈତ୍ରମୁନି ବିଦ୍ରୋହୀ କହିବେ ସୃଷ୍ଟି କଥା ତେଣୁ ସୃଷ୍ଟି ଆମେ ଏହିଭଳି ଭାବରେ ସୃଷ୍ଟିକର୍ତ୍ତା ଯିଏକି ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି ସମସ୍ତଙ୍କୁ ଏବଂ ବ୍ରହ୍ମା ମଧ୍ୟ ସେ ନାରଦଙ୍କୁ ବର୍ଣ୍ଣନା କରିଛନ୍ତି କେମିତି ସୃଷ୍ଟି ହେଇଛି ଏବଂ ଏଇ ବିଭିନ୍ନ ପରମ୍ପରା ଯେଉଁ ରହିଛି ଆମର ଏଇ ଯେଉଁ ତୃତୀୟ ସ୍କନ୍ଧରେ ଯେଉଁ ସେ ଶ୍ରବଣ କରୁଛ କଥା ଇଏ ହେଉଛି ପରମ୍ପରା ଇଏ ଆସୁଛି ଭଗବାନ ଶଙ୍କର୍ଷଣ ଦେବଙ୍କଠାରୁ ଆସୁଛି ଏବଂ ଶଙ୍କର୍ଷଣ ଦେବଙ୍କଠାରୁ ଶ୍ରବଣ କରୁଛନ୍ତି ଚାରିକୁମାରଙ୍କ ଠାରୁ ଶ୍ରବଣ କରିଛନ୍ତି ସାଂଖ୍ୟାୟନ ସାଂଖ୍ୟାୟନ ଋଷିଙ୍କ ଠାରୁ ଶ୍ରବଣ କରିଛନ୍ତି ଆମର ଏଇ ଆମର ଦେବଗୁରୁ ବୃହସ୍ପତି ଏବଂ ଯାହାଙ୍କ ଠାରୁ ମୈତ୍ର ଶ୍ରବଣ କରିଛନ୍ତି ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ପରମ୍ପରାରେ ଏଇ ଜ୍ଞାନଟି ଆସୁଛି ସୃଷ୍ଟି ତତ୍ତ୍ୱ ସେଟା ବର୍ଣ୍ଣନା କରାଯାଇଛି କେମିତି ଶଙ୍କର୍ଷଣ ଦେବ କହୁଛନ୍ତି ସେ କଥା ତେଣୁ ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ପ୍ରଥମେ ଜ୍ଞାନ ବିଭିନ୍ନ ପ୍ରକାର ଶଙ୍କର୍ଷଣ ଚାରିକୁମାରଙ୍କୁ ଦେଇଥିଲେ ଚାରିକୁମାର ସଂଖ୍ୟାୟନକୁ ଦେଇଥିଲେ ସଂଖ୍ୟାୟନ ପରାଶର ଋଷିଙ୍କୁ ଦେଇଥିଲେ ପରାଶର ଏବଂ ବୃହସ୍ପତି ଏଇ ଦୁଇ ଜଣ ପ୍ରାପ୍ତ ହୋଇଥିଲେ ତାଙ୍କଠାରୁ ଜ୍ଞାନ ଏବଂ ପରାଶରମାନଙ୍କ ଠାରୁ ଆମର ମୈତ୍ରମୁନି ଶ୍ରବଣ କରିଛନ୍ତି ତେଣୁ ମୈତ୍ରମୁନି ପରାଶରମାନଙ୍କ ଠାରୁ ଶ୍ରବଣ କରିଛନ୍ତି କଥା ତା ବାଦ ମଧ୍ୟ ଭଗବାନଙ୍କ ଠାରୁ ମଧ୍ୟ କଥା ଶ୍ରବଣ କରିଛନ୍ତି ଭାଗବତ ଏକାଶ ମଧ୍ୟ ବର୍ଣ୍ଣନା କରାଯାଇଛି ତେଣୁ ଏ ଯେଉଁ ଦୁଇଟି ପରମ୍ପରା ଅଛି ଗୋଟେ ହେଉଛି ଆରୋହ ପନ୍ଥା ଆଉ ଗୋଟେ ହେଉଛି ଅବରୋହ ପନ୍ଥା ଆମେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଏଇ ଅବରୋହ ପନ୍ଥାରେ ଏ ଜ୍ଞାନଟି ପ୍ରାପ୍ତ ହେବା ଆମେ ନିଜ ଚେଷ୍ଟାରେ ନିଜ ରିସର୍ଚ୍ଚ କରିକି ଯଦି ଜ୍ଞାନ ପାଇବା ପାଇଁ ଚାହିଁବା ତାହେଲେ ଆମେ ସେ ପ୍ରକୃତ ଜ୍ଞାନକୁ ବୁଝିପାରିବା ନାହିଁ କାରଣ ଭଗବାନ ହେଉଛନ୍ତି ଅଧୋକ୍ଷଜ ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ତେଣୁ ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତେ ଚେଷ୍ଟା କଲେ ମଧ୍ୟ ଭଗବାନଙ୍କୁ ଜାଣିପାରିବା ନାହିଁ ତେଣୁକରି ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଛନ୍ତି ଯେ ପନ୍ଥାସ୍ କୋଟି ସଦବତ୍ତର ସମ୍ପ୍ରଗମ୍ୟ ବାୟୋ ରଥାଭି ମନସୋ ନିପୁମ୍ବବାନମ୍ ଶୋକ୍ୟସ୍ତି ଯତ୍ ପ୍ରପଦ୍ୟ ସିମ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମାଧି ପୁରୁଷଂ ତମଂ ଭଜାମି ଶହେ କୋଟି ବର୍ଷ ଧରିକରି ମନର ବେଗରେ ମଧ୍ୟ ଶ୍ରେଷ୍ଠ ମୁନିମାନେ ଚିନ୍ତା କରି ଚାଲିଲେ ମଧ୍ୟ ଯାହାଙ୍କର ପାଦପଦ୍ମକୁ ସ୍ପର୍ଶ କରିପାରିବେ ନାହିଁ ତେଣୁ ଭଗବାନଙ୍କର କିଭଳି ସୃଷ୍ଟି ଏଇଟାକୁ ଆମେ ଯେତେ ନିଜ ମାଧ୍ୟମରେ ନିଜେ ଚେଷ୍ଟା କରିବା ରିସର୍ଚ୍ଚ କରି ଗବେଷଣା କରି ଯେମିତି ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ଜାଣିବା ପାଇଁ ସୃଷ୍ଟି କେମିତି ହେଇଛି ତାକୁ ଆମେ ବୁଝିପାରିବା ନାହିଁ ତେଣୁ ଇଏ ହେଉଛି ଆରୋହ ପନ୍ଥା ନିଜେ ଚେଷ୍ଟାରେ ଆମେ ଜାଣିବା ଏଇଟାକୁ ବୁଝିପାରିବା ନାହିଁ ଭଗବାନଙ୍କର ସୃଷ୍ଟିକୁ ତେଣୁ ଅବରୋହ ପନ୍ଥାରେ ଏଇ ଯେଉଁ ଶ୍ରବଣ କରିବା ଆମେ ଶୁଣିବା ତାହେଲେ ଏଇଟାକୁ ବୁଝିପାରିବା ସୃଷ୍ଟି ତତ୍ତ୍ୱ କେମିତି ରହିଛି ତେଣୁ ବୈଜ୍ଞାନିକମାନେ ସେମାନେ ଆମର ଏଇ ଯେଉଁ ଇଏ ଯେଉଁ ବିଜ୍ଞାନ ରହିଛି ପରମାର୍ଥିକ ବିଜ୍ଞାନ ଭଗବାନ ବା ବ୍ରହ୍ମାଙ୍କୁ ଯେତେବେଳେ ଜ୍ଞାନ ଦେଉଛନ୍ତି ସେତେବେଳେ ସେ କହୁଛନ୍ତି ମୁଁ ବିଜ୍ଞାନ ତୁମକୁ ଦେଉଛି ଜ୍ଞାନମ୍ ତେୟମ୍ ଜ୍ଞାନମ୍ ପରମ ଗୁହ୍ୟମ୍ ଯଦ୍ ବିଜ୍ଞାନ ସମ୍ବନ୍ଧିତ ସରହସ୍ୟମ୍ ସଦନ୍ୟ ଗ୍ରହଣ ଗଦିତୁ ମୟା ଯାବାନ୍ ଅହମ୍ ଯଥା ଭାବ ଯଦ୍ ରୂପ ଗୁଣକର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତୁତି ମଧୁନ ଗ୍ରହା ମୋର ଅନୁଗ୍ରହରୁ ଏସବୁ ତୁମେ ଜାଣ ବିଜ୍ଞାନ ଏ ବିଜ୍ଞାନକୁ ପ୍ରଦାନ କରୁଛନ୍ତି ତେଣୁ ଆମର ଶ୍ରୀ ମହ ଭକ୍ତିଶ୍ୱର ଦାମୋଦର ସ୍ୱାମୀ ମହାରାଜ ସେ ଗୋଟେ ପତ୍ରିକା ଲେଖୁଥିଲେ ସବିଜ୍ଞାନ ବିଜ୍ଞାନ ସହିତ ଯେଉଁ ଦିଆଯାଇଛି ଏଇଟାକୁ ସେ ରଚନା କରିଛନ୍ତି ସବିଜ୍ଞାନ ମନ୍ଥଲି ମ୍ୟାଗାଜିନ୍ ସେ ଲେଖୁଥିଲେ ସାଇଣ୍ଟିଫିକ୍ ବେସିସ୍ରେ ଏଇ ସ୍ପିରିଚୁଆଲ୍ ନଲେଜ୍କୁ ସେ ବର୍ଣ୍ଣନା କରୁଥିଲେ ତେଣୁ ବୈଜ୍ଞାନିକମାନେ ତାଙ୍କର ଚିତା ଚଲେଇଛନ୍ତି ଗବେଷଣା ଚଲେଇଛନ୍ତି କେମିତି ସୃଷ୍ଟି ହେଉଛି କିନ୍ତୁ ତଥାପି ବୁଝିପାରୁନାହାନ୍ତି କିନ୍ତୁ ଏ ସୃଷ୍ଟି ଏଇ ବର୍ଣ୍ଣନା କରାଯାଉଛି ସୃଷ୍ଟି ବିଭାଗ ଆମେ ଏଇଠି ଜାଣିବା କେମିତି ସୃଷ୍ଟି ହେଉଛି ବ୍ରହ୍ମା ସୃଷ୍ଟି କରୁଛନ୍ତି ପ୍ରଥମ ସୃଷ୍ଟି ଭଗବାନ କଲେ ସ୍ୱର୍ଗ ଏ ହେଉଛି ସ୍ୱର୍ଗ ବୋଲି କୁହାଯାଉଛି ଯେଉଁ ପଞ୍ଚଭୂତ ଏ ଯେଉଁ 24 ତତ୍ତ୍ୱ ରହିଛି ଏସବୁକୁ ଭଗବାନ ପ୍ରଥମେ ସୃଷ୍ଟି କରିଛନ୍ତି। ପଞ୍ଚ ଯେଉଁ ରହିଛି ଭଗବତ ଗୀତା 13 ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହୁଛନ୍ତି। କ୍ଷେତ୍ର ବିଷୟରେ ଯେତେବେଳେ ଅର୍ଜୁନ ପଚାରିଛନ୍ତି ଏ ଭୌତିକ ଜଗତ ବିଷୟରେ ଜାଣିବା ପାଇଁ ଚାହିଁଛନ୍ତି, ସେତେବେଳେ ଭଗବାନ କହୁଛନ୍ତି ପୃଥିବୀର ବୌଦ୍ଧା ଗେତମ ଚନ୍ଦ୍ରବୀର ବିଜୟ ପୃଥକ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ ହେତୁ ମଧ୍ୟ ମିଳିଛନ୍ତି। ମହାଭୂତାନି ଅହଙ୍କାର ବୁଦ୍ଧିର ଦତ୍ତମେବ ଚ ଇନ୍ଦ୍ରିୟାଣି ଦଶିକଞ୍ଚ ପଞ୍ଚତେନ୍ଦ୍ରିୟ ଗୋଚରା ଇଚ୍ଛା ଦ୍ୱେଷ ସୁଖଂ ଦୁଃଖଂ ସଂଘାତ ଚେତନା ସୁତି ଏତତ୍ କ୍ଷେତ୍ର ସବିକାରଂ ଉଦାହୃତମ୍। ଏତତ୍ କ୍ଷେତ୍ର ସମାସେନ ସବିକାରଂ ଉଦାହୃତମ୍। 24 ତତ୍ତ୍ୱ ଭଗବାନ କହିଛନ୍ତି। ଏ ବିଭିନ୍ନ ଋଷିମାନେ ବିଭିନ୍ନ ପ୍ରକାର ତାକୁ ବର୍ଣ୍ଣନା କରିଛନ୍ତି। ବିଶେଷ ଭାବରେ ବ୍ରହ୍ମସୂତ୍ର ବା ବେଦାନ୍ତ ସୂତ୍ରରେ ଏଟାକୁ ହେତୁ ମଧ୍ୟ ନ୍ୟାୟ ଭାବରେ ନ୍ୟାୟିକ ଭାବରେ ଲଜିକାଲି ଏଟାକୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ମହାଭୂତାନି ପଞ୍ଚ ମହାଭୂତ ରହିଛି ଯେଉଁ ରହିଛି କ'ଣ କ'ଣ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ହେଉଛି ପଞ୍ଚ ମହାଭୂତ। ଅହଙ୍କାର ଯେଉଁ ଆମର 3 ତତ୍ତ୍ୱ ରହିଛି ସୂକ୍ଷ୍ମ ତତ୍ତ୍ୱ ଯାହାକି ମନ ବୁଦ୍ଧି ଏବଂ ଅହଙ୍କାର ଏସବୁ ସୂକ୍ଷ୍ମ ତତ୍ତ୍ୱ ଏ ହେଉଛି ସ୍ଥୂଳ ତତ୍ତ୍ୱ ପଞ୍ଚ ମହାଭୂତ। ମହାଭୂତାନି ଅହଙ୍କାର ବୁଦ୍ଧିର ଅପେକ୍ଷା ନେବ ଚ ବୁଦ୍ଧି ମନ ବୁଦ୍ଧି ଅହଙ୍କାର ଏ 3 ଜିନିଷ ଆସିଛି ସୂକ୍ଷ୍ମ ତତ୍ତ୍ୱ ଏବଂ ବୁଦ୍ଧିର ଅବ୍ୟକ୍ତ ଏଇ ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି ପ୍ରଥମେ ଯେଉଁ ମହତତ୍ତ୍ୱରୁ ସୃଷ୍ଟି ହେଉଛି ସେ ଅବ୍ୟକ୍ତ ଥିଲା, ତାପରେ ଯେତେବେଳେ ଭଗବାନ ଚାହିଁଲେ ସୃଷ୍ଟି କରିବା ପାଇଁ ସେ ବ୍ୟକ୍ତ ହେଲା। ଇନ୍ଦ୍ରିୟାଣି ଦଶିକଞ୍ଚ ଆମର 10 ଇନ୍ଦ୍ରିୟ ରହିଛି, ଜ୍ଞାନେନ୍ଦ୍ରିୟ 10, ଜ୍ଞାନେନ୍ଦ୍ରିୟ 5 ଏବଂ କର୍ମେନ୍ଦ୍ରିୟ 5, ଏହିଭଳି ଭାବରେ 10 ଇନ୍ଦ୍ରିୟ ରହିଛି। ଦଶିକଞ୍ଚ ପଞ୍ଚତେନ୍ଦ୍ରିୟ ଗୋଚରା ଇନ୍ଦ୍ରିୟ ଗୋଚରା କହିଲେ ଯେଉଁ ତତ୍ତ୍ୱ ରହିଛି ପଞ୍ଚ ତନ୍ମାତ୍ର ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ। ତେଣୁ ଏହିଭଳି ଭାବରେ ମହାଭୂତାନି ଅହଙ୍କାର ବୁଦ୍ଧିର ବ୍ୟକ୍ତ ହେଉଛି ଇନ୍ଦ୍ରିୟାଣି ଦଶିକଂଶ ପଞ୍ଚତେନ୍ଦ୍ରିୟ ଏହିଭଳି ଭାବରେ ଏ 24 ତତ୍ତ୍ୱ ଆସୁଛି। ତେଣୁ ଏସବୁ ତତ୍ତ୍ୱକୁ ଭଗବାନ ପ୍ରଥମେ ସୃଷ୍ଟି କରିଛନ୍ତି ହେଉଛି ସ୍ୱର୍ଗ ବୋଲି କୁହାଯାଉଛି। ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟରେ ଏକଥା କୁହାଯାଇଛି। ତେଣୁ ମୁଁ ପ୍ରଥମେ ଭାବିଥିଲି ଏଇଟା ବୋଧେ ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟ ଚିନ୍ତା କରୁଥିଲି, କିନ୍ତୁ ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମୁଦେୟ ମନ୍ମତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଭାଗବତମରେ ଏଇ 10 ବିଷୟ ବର୍ଣ୍ଣନା କରାଯାଇଛି। ସ୍ୱର୍ଗ କେମିତି ପ୍ରଥମେ ସୃଷ୍ଟି ଭଗବାନ କରୁଛନ୍ତି ସେଟାକୁ ସ୍ୱର୍ଗ ବୋଲି କୁହାଯାଉଛି। ବିସର୍ଗ ବ୍ରହ୍ମା ଯାହାକୁ ବିସ୍ତାର କରୁଛନ୍ତି ସେଟା ହେଉଛି ବିସର୍ଗ। ତେଣୁ ଏହି ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏହି 2 ସ୍କନ୍ଧରେ ଆମେ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ପ୍ରାପ୍ତ ହେବା, ଜ୍ଞାନ ପ୍ରାପ୍ତ ହେବା। ଭଗବାନ କେମିତି ସୃଷ୍ଟି କରୁଛନ୍ତି, ବ୍ରହ୍ମା କେମିତି ବିସ୍ତାର କରୁଛନ୍ତି, ସ୍ୱର୍ଗ ଏବଂ ବିସର୍ଗ। ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ଜ୍ଞାନ ପ୍ରାପ୍ତ ହେବା, କେଉଁଠି କ'ଣ ସବୁ ରହିଛି, କେଉଁଠି ବିଭିନ୍ନ ପ୍ରକାର ଲୋକ ରହିଛି, ଯେଉଁଟାକୁ ଚିନ୍ତା କରିପାରିବେନି ବୈଜ୍ଞାନିକମାନେ ଏଭଳି ଭାବରେ ସବୁ ସ୍ଥାନ ରହିଛି। ପଞ୍ଚମ ସ୍କନ୍ଧ ସବୁ ବର୍ଣ୍ଣନା କରାଯାଇଛି। ଅନ୍ତିମରେ 24 ଅଧ୍ୟାୟରେ 28 ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପଞ୍ଚମ ସ୍କନ୍ଧରେ ସ୍ଥାନ ବିଷୟରେ ବର୍ଣ୍ଣନା କଲା ପରେ ଷଷ୍ଠ ସ୍କନ୍ଧରେ ପୋଷଣ ବିଷୟରେ କୁହାଯାଇଛି, କେମିତି ଭଗବାନ ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି, ଇଏ ପୋଷଣ। ସପ୍ତମ ସ୍କନ୍ଧରେ ଉତୟ ହେଉଛି ଆମର ମନର ବାସନା, କର୍ମ ବାସନା ଯେଉଁ ରହିଛି, ବିଭିନ୍ନ ବାସନା ରହିଛି, ବିଭିନ୍ନ କର୍ମ କରୁଛନ୍ତି, ଏଇଟାକୁ ଉତ୍ତୟ ବୋଲି କୁହାଯାଉଛି, ଏଇଟା ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧରେ ମନୋତ୍ତର ବିଭିନ୍ନ ମନୁଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ମନୁ ଆସନ୍ତି, ତେଣୁ ସେ ମନୁମାନଙ୍କ ବିଷୟରେ ଭାଗବତଙ୍କର ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ନବମ ସ୍କନ୍ଧରେ ଈଶାନ କଥା, ଭଗବାନ ଏବଂ ଭଗବାନଙ୍କ ଭକ୍ତମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ନବମ ସ୍କନ୍ଧରେ ପ୍ରସିଦ୍ଧ 2 ବଂଶ ବିଷୟରେ ବର୍ଣ୍ଣନା କରାଯାଇଛି, ଗୋଟେ ହେଉଛି ଚନ୍ଦ୍ରବଂଶ ଆଉ ଗୋଟେ ହେଉଛି ସୂର୍ଯ୍ୟବଂଶ। ପ୍ରଥମେ ସୂର୍ଯ୍ୟବଂଶ ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ତାପରେ ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, କୃଷ୍ଣଚନ୍ଦ୍ର। ତେଣୁ ତାପରେ ମନ୍ମଥରେ ଈଶାନ କଥା ନିରୋଧ, ନିରୋଧ କହିଲେ କେମିତି ଭୌତିକ ଜଗତ ଧ୍ୱଂସ ହେଉଛି, 4 ପ୍ରଳୟ ରହିଛି ଯାହାକି ଭାଗବତଙ୍କ 2 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏବଂ 11 ସ୍କନ୍ଧରେ ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ଆମେ ଭୌତିକ ଜଗତରୁ ମୁକ୍ତି ପାଇପାରିବା। ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ବିଦୁରଙ୍କୁ ଏବଂ ମୈତ୍ରୀଙ୍କୁ ମଧ୍ୟ ସେ ଜ୍ଞାନ ଦେଇଛନ୍ତି, ବିଦୁରଙ୍କୁ ଉଦ୍ଧବଙ୍କୁ ଦେଇଛନ୍ତି, ଉଦ୍ଧବ ଏବଂ ମୈତ୍ରୀ 2 ଶ୍ରବଣ କରିଛନ୍ତି ଭଗବାନଙ୍କଠାରୁ। ଏ 11 ସ୍କନ୍ଧରେ ସେ ଯେଉଁ ଜ୍ଞାନ ରହିଛି ଏ ମୁକ୍ତି ପାଇଁ ଆମକୁ ସାହାଯ୍ୟ କରିବ। ଏବଂ ଦଶମ ସ୍କନ୍ଧରେ ଆଶ୍ରୟ। ଆଶ୍ରୟ ହେଉଛି ଏଇ ନଅଟି ଯାକ ତତ୍ତ୍ୱ ଯାହାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ସେଇ ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ତେଣୁ ସେଇ ଭଗବାନ ବିଷୟରେ ଦଶମ ସ୍କନ୍ଧରେ ବିସ୍ତାର ଭାବରେ ନବେଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଭାଗବତମର ଏଇ ଦଶଟି ବିଷୟରେ ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏହି ଦୁଇଟି ସ୍କନ୍ଧରେ ଭଗବାନଙ୍କର ସୃଷ୍ଟି ଏବଂ ଯେଉଁ ବିସ୍ତାର ବ୍ରହ୍ମାଙ୍କ ବିସ୍ତାର ଏସବୁ ବର୍ଣ୍ଣନା କରାଯିବ, ସର୍ବେ ଏବଂ ବିସର୍ଗ। ତେଣୁ ଏହି ଦଶମ ଅଧ୍ୟାୟରେ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି, କେମିତି ସୃଷ୍ଟି ହେଉଛି। ପ୍ରଥମେ ଯେତେବେଳେ ବ୍ରହ୍ମା ଯେଉଁ ଜାତ ହୋଇଛନ୍ତି ଭଗବାନ ସୃଷ୍ଟି ଆରମ୍ଭ କରିଛନ୍ତି। ଭଗବାନ ଯେଉଁ ଗର୍ଭତକ ଜଳ ଯେଉଁ ଏ ଭୌତିକ ଜଗତ ସୃଷ୍ଟି ହେଉଛି ସେ କାରଣ ଦେଖାଇ ଜଳ ଭଗବାନଙ୍କଠାରୁ ଆସୁଛି, ଏ ସୃଷ୍ଟି ଆରମ୍ଭ ହେଉଛି। କାରଣ ଦେଖାଇ ଯେଉଁ ଭଗବାନ ଆସୁଛନ୍ତି ଶଙ୍କର୍ଷଣଙ୍କ ଠାରୁ ଆସୁଛନ୍ତି, ସେ ଶଙ୍କର୍ଷଣ ହେଉଛନ୍ତି। ପ୍ରଥମେ ଭଗବାନ ନିଜକୁ ବିସ୍ତାର କରୁଛନ୍ତି। ଭାଗବତମର କେଉଁଠି ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେତେବେଳେ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯେତେବେଳେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ସେତେବେଳେ ସେ ସୁତ ଗୋସ୍ୱାମୀ ଏକଥା କହୁଛନ୍ତି ସ୍ୱର୍ଣ୍ଣକାଦି ଋଷିଙ୍କୁ ଯେ ଯେତେବେଳେ ସୃଷ୍ଟି ହେଉଛି କେମିତି ସୃଷ୍ଟି ହେଉଛି ନା ଭଗବାନ ନିଜକୁ ବିସ୍ତାର କରୁଛନ୍ତି। ଭଗବାନ ନିଜକୁ ବିସ୍ତାର କରି ଏଇ ସୃଷ୍ଟିଟିକୁ ଆରମ୍ଭ କରୁଛନ୍ତି। ଜଗୃହେ ପୌରୁଷଂ ରୂପଂ ଭଗବାନ ମଦାଦିଭି ସମ୍ଭୂତଂ ଷୋଡ଼ଶ କଳମ ଆଦୌ ଲୋକସି ଶିକ୍ଷା। ଲୋକ ସୃଷ୍ଟି ପାଇଁ ଭଗବାନ ପ୍ରଥମ କ'ଣ କଲେ ନା ସମ୍ଭୂତଂ ଜଗୃହେ ପୌରୁଷଂ ରୂପ, ଭଗବାନ ପୌରୁଷ ରୂପ ଧାରଣ କଲେ। ଭଗବାନଙ୍କ ଯେଉଁ ବିଭିନ୍ନ ପ୍ରକାର ଅବତାର ଅଛନ୍ତି ତା ଦେହରେ ଗୋଟିଏ ଅବତାର ହେଉଛନ୍ତି ପୁରୁଷ ଅବତାର, ଯୁଗ ଅବତାର, ଲୀଳା ଅବତାର, ଗୁଣା ଅବତାର, ପୁରୁଷ ଅବତାର, ଏଭଳି ଭାବରେ ଅନେକ ଅବତାର ଆଇ ଅସଂଖ୍ୟା ଅନେକ ପ୍ରକାର ଅବତାର ଅଛନ୍ତି। ତେଣୁ ଏହି ସୃଷ୍ଟି ପ୍ରକ୍ରିୟା ପାଇଁ ଭଗବାନ ପୁରୁଷ ରୂପ ସୃଷ୍ଟି କଲେ। ଜଗୃହେ ପୌରୁଷଂ ରୂପଂ, ତିନି ପୁରୁଷ ଅବତାର ଅଛନ୍ତି, ଗୋଟେ ହେଉଛନ୍ତି କାରଣଦେବ ସାଇ ବିଷ୍ଣୁ, ଗୋଟେ ହେଉଛନ୍ତି ଗର୍ଭଦେବ ସାଇ ବିଷ୍ଣୁ, ଆଉ ଗୋଟେ ହେଉଛନ୍ତି କ୍ଷୀରଦେବ ସାଇ ବିଷ୍ଣୁ। ଏ ତିନି ଜଣ ହେଉଛନ୍ତି ପୁରୁଷ ଅବତାର। ଭଗବାନ ପୁରୁଷ ଅବତାର କାହିଁକି ନେଇଗଲେ ନା ଜଗୃହେ ପୌରୁଷଂ ରୂପଂ ଭଗବାନ ମଦାଦିଭି, ମହତତ୍ତ୍ୱକୁ ମହତତ୍ତ୍ୱରୁ ସେ ସୃଷ୍ଟି ଆରମ୍ଭ କରୁଛନ୍ତି। ସମ୍ଭୁଦ ଷୋଡ଼ଶ କଳମ, ଏଇ ଷୋଡ଼ଶୀ ଷୋଳଟି ତତ୍ତ୍ୱକୁ ସେ ସୃଷ୍ଟି କରିଛନ୍ତି ମହତତ୍ତ୍ୱରୁ। ଆଦୌ ଲୋକ ଶିକ୍ଷା, ପ୍ରଥମେ ଏ ଲୋକ ସୃଷ୍ଟି, ଏ ଭୌତିକ ଜଗତ ସୃଷ୍ଟି ଏହିଭଳି ଭାବରେ ହେଇଛି। ତେଣୁ ଭଗବାନ ନିଜକୁ ବିସ୍ତାର କରୁଛନ୍ତି। କୃଷ୍ଣଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ, ବଳରାମଠାରୁ ଆସୁଛନ୍ତି ଚତୁର୍ଭୁଜ ଆସୁଛନ୍ତି ବାସୁଦେବ, ଶଙ୍କର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନୁରୋଧ। ତେଣୁ ଭଗବାନ ରାମଚନ୍ଦ୍ର ଯିଏ ଆସିଥିଲେ ତ୍ରେତା ଯୁଗରେ ସେହି ଚତୁର୍ଭୁଜଙ୍କର ଅବତାର ଆସିଥିଲେ। ବାସୁଦେବ ହେଉଛନ୍ତି ଭଗବାନ ରାମଚନ୍ଦ୍ର, ଶଙ୍କର୍ଷଣ ହେଉଛନ୍ତି ଲକ୍ଷ୍ମଣ, ପ୍ରଦ୍ୟୁମ୍ନ ହେଉଛନ୍ତି ଭରତ ମହାରାଜ, ଏବଂ ତାପରେ ରହିଲେ ଅନୁରୁଦ୍ଧ, ସେ ହେଉଛନ୍ତି ଶତ୍ରୁଘ୍ନ। ତେଣୁ ଏହି ଚତୁର୍ଭୁଜ ରୂପରେ ଆସୁଛନ୍ତି ଭଗବାନଙ୍କର ବଳରାମଠାରୁ ବିସ୍ତାର ଆସୁଛନ୍ତି, ଏବଂ ସେହି ଚତୁର୍ଭୁଜଙ୍କଠାରୁ ମଧ୍ୟ ଆଉ ଗୋଟିଏ ଚତୁର୍ଭୁଜ ବିସ୍ତାର ଆସୁଛନ୍ତି। ତେଣୁ ଏହି ଦ୍ୱିତୀୟ ଚତୁର୍ଭୁଜ ଯିଏ ରହୁଛନ୍ତି ଶଙ୍କର୍ଷଣ, ତାଙ୍କଠାରୁ ଆସୁଛନ୍ତି ପୁରୁଷ ଅବତାର ଆସୁଛନ୍ତି, କାରଣଦେବ ସାଇ ବିଷ୍ଣୁ ଆସୁଛନ୍ତି, ଯିଏକି କାରଣାନ୍ନବ ଜଳରେ ଶୟନ କରିଛନ୍ତି। ସେଇଠି ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଉଛି। କାରଣାନ୍ନବ ଜଳ ପ୍ରଭୁପାଦ ମହାରାଜ ତାକୁ ଇଂରାଜୀରେ ଲେଖିଛନ୍ତି କଜାଲ ଲୋସନ, କଜ କଜ ଅଫ୍ ଏଭ୍ରିଥିଙ୍ଗ, କଜ କଜାଲ ଲୋସନ ବୋଲି କୁହାଯାଉଛି। ସବୁ ଜିନିଷର ଗୋଟେ କାରଣ ରହିଛି, ତେଣୁ ଏହି ଭୌତିକ ଜଗତର କାରଣ ହେଉଛି ସେଇ କାରଣଦେବ ସାଇ, କାରଣଦେବ ଜଳ, ସେଇଠି ସୃଷ୍ଟି ହେଉଛି। ଭଗବାନ କାରଣଦେବ ସାଇ ବିଷ୍ଣୁ ସେଇ କାରଣ ଜଳରେ ଶୟନ କରିଛନ୍ତି, ଏବଂ ସେଇଠି ସେ ତାଙ୍କର ନିଶ୍ୱାସରୁ ଏ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ଯେସେଇକ ନିଶ୍ୱସିତ କାଳ ମଥା ଅବଲମ୍ବିଓ ଜୀବନ୍ତି ଲୋମ୍ବିଲଜା ଜଗଦଣ୍ଡ ନାଥା ବିଷ୍ଣୁର ମହାନ ସୈଜ କଳା ବିଶେଷ ଗୋବିନ୍ଦ ମହାନ ପୁରୁଷଙ୍କମ ଭଜାନ ଯହ କାରଣାନ୍ନବ ଜଳେ ଭଗତିଷ୍ଣ ଯୋଗ ନିଦ୍ରା ମନନ୍ଦ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରା ସମୃଦ୍ଧି ଗୋବିନ୍ଦ ମହାନ ପୁରୁଷଙ୍କମ ଭଜାନ। ଯିଏ କାରଣାନ୍ନବ ଜଳରେ ଶୟନ କରିଛନ୍ତି ତାଙ୍କର ଲୋମକୂପରେ ସମସ୍ତ ଭୌତିକ ଜଗତ ରହିଛି, ତେଣୁ ସେ ନିଶ୍ୱାସ ମାଧ୍ୟମରେ ଏସବୁ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି। ଏ ଭୌତିକ ଜଗତ ସୃଷ୍ଟି ହେଉଛି ସେତେବେଳେ ଏଇ ଭଗବାନଙ୍କର ଗୋଟେ ବିସ୍ତାର ଆସୁଛି ଯାହାକୁ କୁହାଯାଉଛି ଗର୍ଭଦେବ ସାଇ ବିଷ୍ଣୁ। ସେ ଥିଲେ କାରଣଦେବ ସାଇ ବିଷ୍ଣୁ, ଯାହାକୁ ମହାବିଷ୍ଣୁ ବୋଲି କୁହାଯାଉଛି। ତେଣୁ ତାଙ୍କର ବିସ୍ତାର ଯେତେବେଳେ ଆସୁଛନ୍ତି ଗର୍ଭୋଦକ ବିଷ୍ଣୁ, ସିଏ ଏଇ ଭୌତିକ ଜଗତରେ ଆସି ଆମର ଏଇ ଯେଉଁ ଭୌତିକ ଜଗତ, ଇଏ ହେଉଛି 400 କୋଟି ମାଇଲ 50 କୋଟି ଯୋଜନର ଭୌତିକ ଜଗତ, ଚେତନ ଚେତନାଙ୍କ ଗଣନା କରାଯାଇଛି। ତେଣୁ ଏଇ ଯେଉଁ ରହିଛି ଭୌତିକ ଜଗତକୁ ଆହାର ଅଧା ମାନେ 200 କୋଟି ମାଇଲକୁ ଭଗବାନ କ'ଣ କଲେ ନା ତାଙ୍କର ଶରୀରରୁ ସ୍ୱେଦ ନିର୍ଗତ କରି ବା ଝାଳକୁ ନିର୍ଗତ କରି ଏ ଅଧା ବ୍ରହ୍ମାଣ୍ଡକୁ ଭରିଦେଲେ। ତେଣୁ ଇଏ କୁହାଯାଉଛି ଗର୍ଭୋଦକ ଜଳ। ତେଣୁ ଗର୍ଭୋଦକ ଜଳରେ ଭଗବାନ ଗର୍ଭୋଦକ ସେ ବିଷ୍ଣୁ ଶୟନ କରିଛନ୍ତି। ତାଙ୍କର ଯେଉଁ ରହିଛି ନାଭିରୁ ଗୋଟେ ପଦ୍ମ ବାହାରିଛନ୍ତି, ସେ ପଦ୍ମରେ ବ୍ରହ୍ମା ସୃଷ୍ଟି ହୋଇଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ନିଜକୁ ଜାଣିବା ପାଇଁ ଚେଷ୍ଟା କଲେ, ଜୟ ଶ୍ରୀ ରାଧାନନ୍ଦ, ନିଜକୁ ଜାଣିବା ପାଇଁ ଚେଷ୍ଟା କଲେ, ବହୁତ ବହୁତ ଚେଷ୍ଟା କଲେ, ଜାଣିପାରିଲେ ନାହିଁ। ତାପରେ ତାଙ୍କୁ 2 � 2 ଥର ଉଚ୍ଚାରିତ ହେଇଥିଲା, ଶୁଣିପାରିଲେ ତ ଏବଂ ପ। ତେଣୁ ଏଇ ତପ ଯେତେବେଳେ ଶବ୍ଦ ଶୁଣିଲେ ସେତେବେଳେ ସେ ତପସ୍ୟା କଲେ, ଏବଂ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ଦେଉଛନ୍ତି କେମିତି ତାଙ୍କୁ ସୃଷ୍ଟି କରିବ। ଦ୍ୱିତୀୟ ସ୍କନ୍ଧ 9 ଅଧ୍ୟାୟ 32 ରୁ 35 ଏ 4ଟି ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମା, ତାଙ୍କ ହୃଦୟରେ ସେ ଜ୍ଞାନ ଦେଇଛନ୍ତି। ସେଥିପାଇଁ କୁହାଯାଇଛି 1ଶ୍ଳୋକରେ ତେନି ବ୍ରହ୍ମ ହୃଦୟ ଆଦି କବୟ। ପ୍ରଥମ ଭଗବାନ 4ଟି ଶ୍ଳୋକରେ ସମସ୍ତ ଜ୍ଞାନ ବ୍ରହ୍ମାଙ୍କୁ ଦେଇଦେଇଥିଲେ। ପ୍ରଭୁପାଦ ମହାରାଜ କହନ୍ତି ଏଇ ଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ହେଉଛନ୍ତି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ବ୍ରହ୍ମା ଏଇ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି, ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସରେ ଏଇ ଭୌତିକ ଜଗତରେ ସେ ହେଉଛି ପ୍ରଥମ ଇଞ୍ଜିନିୟର। ତେଣୁ ସେ ସୃଷ୍ଟି କରୁଛନ୍ତି। ତେଣୁ ଏଇ ଯେଉଁ ଜଳ ରହିଛି, ଇଏ ଯେଉଁ ଏଠି ଯେଉଁ ବର୍ଣ୍ଣନା କରାଯାଉଛି ଯେ ତତ୍ ବିଲୋକ୍ୟା ଅବ୍ଜ ସମ୍ଭୂତ, ଭଗବାନ ହେଉଛନ୍ତି ବ୍ରହ୍ମାଙ୍କୁ ଅବ୍ଜ ସମ୍ଭୂତ ବୋଲି କୁହାଯାଉଛି। କାହିଁକି ନା ଭଗବାନ ସେଇ ତାଙ୍କର ଯେଉଁ ନାଭିରୁ ଗୋଟେ ପଦ୍ମ ସୃଷ୍ଟି କରିଛନ୍ତି, ସେ ପଦ୍ମରେ ସେ ଜାତ ହେଇଛନ୍ତି। ତେଣୁ ତାଙ୍କୁ ଅବ୍ଜ ସମ୍ଭୂତ ବା ତାଙ୍କୁ ସ୍ୱୟମ୍ଭୁ ବୋଲି କୁହାଯାଉଛି, ପଦ୍ମଯୋନି ବୋଲି କୁହାଯାଉଛି, ଏଇଭଳି ଭାବରେ ତାଙ୍କର ନାମକରଣ କରାଯାଇଛି ବ୍ରହ୍ମାଙ୍କର। ତେଣୁ ତତ୍ ବିଲୋକ୍ୟ କ'ଣ ଦେଖିଲେ ନା ତା ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଇଛି ଯେ ପ୍ରାକୃତ ଜନ୍ମ ରହିତ ଶ୍ରୀ ଭଗବାନ ଯେଉଁପରି ଭାବରେ ଉପଦେଶ ପ୍ରଦାନ କରିଥିଲେ ଶ୍ରୀ ବ୍ରହ୍ମାଜୀ ତଦନୁସାରେ 100 ଦିବ୍ୟ ବର୍ଷ ଭଗବାନଙ୍କଠାରେ ମନୋନିବେଶ ପୂର୍ବକ ତପସ୍ୟା କରିଥିଲେ। ତପସ୍ୟା କଲା ପରେ ଭଗବାନ ତାଙ୍କୁ ଯେଉଁ ଜ୍ଞାନ ଦେଇଛନ୍ତି, ସେଇ ବ୍ରହ୍ମା ଦେଖିଲେ ଯେ ସେ ଯେଉଁ ପଦ୍ମରେ ଅଧିଷ୍ଠିତ ହୋଇଛନ୍ତି, ସେଇ ପଦ୍ମ ଏବଂ ତାହାର ଆଧାର ସ୍ୱରୂପ ଶରୀର ପ୍ରଳୟ କାଳର ବୀର୍ଯ୍ୟବାନ ବାୟୁ ଦ୍ୱାରା କମ୍ପିତ ହୋଇଯାଉଛି। ପ୍ରଳୟ କାଳରେ ଯେଉଁ ବାୟୁ ରହିଛି ତାକୁ ଦେଖି ବ୍ରହ୍ମା ଡରିଯାଉଛନ୍ତି, ଭୟ କରିଯାଉଛନ୍ତି, ଏତେ ଭୀଷଣ ବାୟୁ ରହିଛି, ଏତେ ତରଙ୍ଗ ହେଉଛି ସେ ସମୁଦ୍ରରେ। ତେଣୁ ପ୍ରଳୟ ପ୍ରୟୋଧି ଜଳେ ଦୂତବାନ ଭେଦମ, ପ୍ରଳୟରୁ ପୁଣି ସୃଷ୍ଟି ଆରମ୍ଭ ହେଉଛି, ପ୍ରଳୟ ପ୍ରୟୋଧି ତାକୁ ପ୍ରଳୟ ଜଳ ବୋଲି କୁହାଯାଉଛି। ତେଣୁ ଏଇ ଜଳରେ ଭଗବାନ ଯେତେବେଳେ ଶୟନ କରିଛନ୍ତି, ତେଣୁ ସେ ଏଇଟା ତା ପର ଶ୍ଳୋକ ସବୁ ବର୍ଣ୍ଣନା କରାଯିବ। ସେସବୁ ବାୟୁକୁ ସେ ଯେଉଁ ବ୍ରହ୍ମାଜୀ ସିଏ ବର୍ଦ୍ଧିତ ତପସ୍ୟା ଓ ଆତ୍ମସଂସ୍କୃତ ବିଦ୍ୟା ଦ୍ୱାରା ପ୍ରଭୁତ ବିଜ୍ଞାନ ବଳ ସମ୍ପନ୍ନ ହୋଇ ପ୍ରଳୟ ଜଳ ସହିତ ଏଇ ବୀର୍ଯ୍ୟବାନ ପ୍ରଳୟ ବାୟୁକୁ ପାନ କରିଦେଲେ। ତେଣୁ ତାପରେ ସେ ସୃଷ୍ଟି ଆରମ୍ଭ କରିଛନ୍ତି। ଏଇ ଭୌତିକ ଯେଉଁ ପଦ୍ମ ରହିଛି ସେ ପଦ୍ମକୁ 14ଟି ଭାଗରେ ବିଭକ୍ତ କରିଛନ୍ତି, 14ଟି ଲୋକ ସେ ସୃଷ୍ଟି କରିଛନ୍ତି। ଆମର ପୃଥିବୀ ରହୁଛି ମଧ୍ୟମ ଭାଗରେ ରହୁଛି, ପୃଥିବୀ ଇଏ ହେଉଛି ପୃଥିବୀ ଲୋକ, ଇଏ ହେଉଛି କର୍ମ, ଏଠି କର୍ମ କରିବାକୁ ପଡ଼ୁଥିବ, କର୍ମଫଳ ଜଣେ ଭୋଗ କରିବେ। ଏ କର୍ମ ଯିଏ ଯେଉଁଭଳି ଭାବରେ କର୍ମ କରିବେ ସେ ସେଇଭଳି ଭାବରେ ପୁଣ୍ୟ କର୍ମ କଲେ ସେ ଉନ୍ନତ ଲୋକକୁ ଉନ୍ନୀତ ହେବେ, ଉଚ୍ଚ ଲୋକମାନଙ୍କୁ ଉନ୍ନୀତ ହେବେ, ସେଠି ସବୁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ଭୋଗ କରିବେ। ଯଦି ପାପ କାର୍ଯ୍ୟ କରିବେ ତାହେଲେ ନିମ୍ନ ଯୋନି ସେ ପ୍ରାପ୍ତ ହେବେ, ତେଣୁ ସେ ବିଭିନ୍ନ ପ୍ରକାର କଷ୍ଟ ସ୍ୱୀକାର କରିବେ। ତେଣୁ ଏଇ ପୃଥିବୀ ହେଉଛି ମଧ୍ୟମ ଭାଗରେ ରହିଛି, ଆ ଉପରେ ସେ 6ଟି ଲୋକ ସୃଷ୍ଟି କଲେ, ଯାହାକି କୁହାଯାଉଛି କେଉଁ କ'ଣ ଲୋକ ନା ଭୂ ଲୋକ, ଆମେ ଯେଉଁ ଗାୟତ୍ରୀ କରୁଛେ ଏବଂ ଭୂତ ଭୂ ସହ। ତେଣୁ ଭୂ ଲୋକ ଉପରେ ଭୂଗୋଲୋକ ରହିଛି, ତା ଉପରେ ସ୍ୱର୍ଗ ଲୋକ ରହିଛି, ତାପରେ ମହତ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ସର୍ବୋଚ୍ଚ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି, ସତ୍ୟଲୋକ ବୋଲି କୁହାଯାଉଛି ସେଇଟା ବ୍ରହ୍ମଲୋକ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ 100 ଯୁଗ ପର୍ଯ୍ୟନ୍ତ ମହତ ବ୍ରହ୍ମଣ ବିଧୁ, ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଆମେ ଏଇଥିରେ ଜାଣିବା ଯେ ତାଙ୍କର ଗୋଟେ ଦିନ ହେଉଛି 1000 ଦିବ୍ୟ ଯୁଗ। ଆମର ପୃଥିବୀ ପୃଷ୍ଠରେ ଏକ ହଜାର ଦ୍ୱିତୀୟ ଦିବସ ଯେତେବେଳେ ହେଇଯିବ ସେତେବେଳେ ସିଏ ତାଙ୍କର ଗୋଟିଏ ଦିନ ସରିବ, ପୁଣି ତାଙ୍କର ପୁଣି ରାତି ରହିଛି, ରାତି ମଧ୍ୟ ସେଇଭଳି ଭାବରେ ହଜାର ଦ୍ୱିତୀୟ ଯୁଗ ରହିଛି। ତାକୁ ହିସାବ କରାଯାଇଛି 432 କୋଟି ବର୍ଷ ବ୍ରହ୍ମାଙ୍କର ଗୋଟିଏ ଦିନର ପରିମାଣ, ଏବଂ ତାଙ୍କର ରାତି ମଧ୍ୟ ସେଇଭଳି ଭାବରେ 432 କୋଟି ବର୍ଷ। ତେଣୁ ବ୍ରହ୍ମାଙ୍କର ଯେତେବେଳେ ରାତ୍ରି ହେଉଛି ସେତେବେଳେ ଏଇ ଭୌତିକ ଜଗତ ଆଂଶିକ ପ୍ରଳୟ ହେଉଛି। ଆଂଶିକ ପ୍ରଳୟ କହିଲେ ପୃଥିବୀ ଲୋକଠାରୁ ଉନ୍ନତ ଲୋକ ରହିଛି ଭୂଗୋଲୋକ ସ୍ୱର୍ଗଲୋକ, ଏଇ ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହେଉଛି। ତେଣୁ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ସ୍କନ୍ଧରେ ଯେ ମହତ ଲୋକରେ ଭୃଗୁ ଆଦି ଋଷିମାନେ ସେ ଗରମ ଅନୁଭବ କରନ୍ତି, ଏତେ ଉତ୍ତାପ ହୁଏ, ତେଣୁ ସେ ଜନଲୋକକୁ ଯାଆନ୍ତି। ଏ ସୃଷ୍ଟି ସମୟରେ ଏତେ ଉତ୍ତାପ ହେବ ସେ ରହିପାରନ୍ତିନି ମହତ ଲୋକରେ, ଭୃଗୁ ଆଦି ଦେବତାମାନେ ସେମାନେ ଜନଲୋକକୁ ଯାଆନ୍ତି, ସେଠି ଟିକିଏ ଗରମ କମ୍ ଥାଏ। ତା ଉପରେ ତପଲୋକ, ତା ଉପରେ ହେଉଛନ୍ତି ସତ୍ୟଲୋକ ବା ବ୍ରହ୍ମା ଯେଉଁ ପ୍ରଳୟଛନ୍ତି। ତେଣୁ ବ୍ରହ୍ମାଙ୍କର ଗୋଟେ ରାତିରେ ଏଇଭଳି ଭାବରେ ଆଂଶିକ ପ୍ରଳୟ ହେଉଛି, ତେଣୁ ପ୍ରଳୟ ପରେ ପୁଣି ସୃଷ୍ଟି ହେବ। ତେଣୁ ବ୍ରହ୍ମା ତାକୁ ପୁଣି ପୁଣି ତାର ସୃଷ୍ଟି ଆରମ୍ଭ କରିବେ, ତେଣୁ ପୁଣି ତାକୁ ଯେଉଁ ଇଏ ଆପରେ ସବୁ ବର୍ଣ୍ଣନା କରାଯାଏ। ବିଭିନ୍ନ ପ୍ରକାର ସୃଷ୍ଟି ସେ କରୁଛନ୍ତି, ପ୍ରଥମେ ସେ ଅବିଦ୍ୟା ସୃଷ୍ଟି କରୁଛନ୍ତି। ଏ ଭୌତିକ ଜଗତରେ ଜଣେ ଅବିଦ୍ୟାଗ୍ରସ୍ତ ନହେଲେ ତାହେଲେ ସେ ସଂସାରରେ କାର୍ଯ୍ୟ କରିପାରିବ ନାହିଁ। ପାଞ୍ଚ ପ୍ରକାର ଅବିଦ୍ୟା ସେ ସୃଷ୍ଟି କରୁଛନ୍ତି, ସସର୍ଜ ଛାୟା ଅବିଦ୍ୟା ପଞ୍ଚ ପର୍ବାଣ ଅଗ୍ରତ କ'ଣ କ'ଣ ନା ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଏ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରୁଛନ୍ତି। ଏ ଭୌତିକ ଜଗତରେ ଯେଉଁମାନେ ବହୁତ ବିଦ୍ୱାନ ବୋଲି ଭାବୁଛନ୍ତି କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ଅବିଦ୍ୟା। ତେଣୁ ଏହି ଭୌତିକ ଜଗତକୁ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ଅବିଦ୍ୟା। ଅବିଦ୍ୟା କର୍ମ ସଂଜ୍ଞାନ ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ରୁଚ୍ୟତି। ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନେକ ପ୍ରକାର ଶକ୍ତି ରହିଛି, କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଭଗବାନଙ୍କର ଉନ୍ନତର ଶକ୍ତି, ଯାହାକୁ ପରାଶକ୍ତି ବୋଲି କୁହାଯାଉଛି, ଏବଂ ଆଉ ଗୋଟିଏ ହେଉଛି ନିଚତର ଶକ୍ତି, ଯାହାକି ଅବିଦ୍ୟା କର୍ମ ସଂଜ୍ଞାନ ବୋଲି କୁହାଯାଉଛି। ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଆମେ ହେଉଛେ କ୍ଷେତ୍ରଜ୍ଞ ଶକ୍ତି ଭଗବାନଙ୍କର, ତେଣୁ ଆମେ ମଧ୍ୟ ଭଗବାନଙ୍କର ଉନ୍ନତର ଶକ୍ତି ଭଗବାନଙ୍କର, ପରାପ୍ରକୃତି ଭଗବାନଙ୍କର ଆମେ। କିନ୍ତୁ ଆମେ ଯେହେତୁ ଭଗବାନଙ୍କୁ ଭୁଲି ଯାଇଛେ, ସେଥିପାଇଁ ଆମକୁ ଏ ଭୌତିକ ଜଗତରେ ଆସିବାକୁ ପଡ଼ୁଛି, ଯେଉଁଠି ଏ ଭୌତିକ ଜଗତରେ ଅବିଦ୍ୟା କର୍ମ ସଂଜ୍ଞାନ, ଏଠି ଅବିଦ୍ୟା ରହିଛି, ଏ ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଏ ପାଞ୍ଚ ପ୍ରକାର ଅବିଦ୍ୟା ସେ ସମସ୍ତେ ରହିଛନ୍ତି। ଯେତେ ଆମେ ବିଦ୍ୟା ପଢ଼ୁଛେ ସବୁ, କିନ୍ତୁ ଏ ସବୁକିଛି ସବୁ ଅବିଦ୍ୟା। ତେଣୁ ଆମର ଯେଉଁ ଭକ୍ତିବିନୋଦ ଠାକୁର ସେ କହୁଛନ୍ତି ଯେ ଯେ ଏ ଯେଉଁ ଆମେ ଭୌତିକ ଜଗତରେ ଯେତେ ବୁଦ୍ଧି ପ୍ରାପ୍ତ ହେଉଛେ, ଏ ସବୁ ହେଉଛି ଅବିଦ୍ୟା। ମୋହଜନନୀୟା ଅନିତ୍ୟ ସଂସାର ଜୀବକୁ କରାଏ ବାଧା, ପ୍ରଥମ ଏଇଟା କ'ଣ, ଯେତେ ଆମେ ବିଦ୍ୟା ରହିଛି, ଯେତେ ବିଦ୍ୟା ପଢ଼ୁ ଜଡ଼ ବିଦ୍ୟା, ଏ ହେଉଛି ଜଡ଼ ବିଦ୍ୟା। ଜଡ଼ ବିଦ୍ୟା ଯଥ ମାୟାର ବୈଭବ, ତୁମାର ଭଜନ ବାଧା, ଏ ମାୟାର ବୈଭବ, ମାୟା ହେଉଛି ଅନ୍ଧକାର, ଭଗବାନ ହେଉଛନ୍ତି ସୂର୍ଯ୍ୟସନ, କୃଷ୍ଣ ସୂର୍ଯ୍ୟସନ, ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ମାୟା ଦ୍ୱାରା ଆମେ ଭଗବାନ ଜାଣିପାରିବା ନାହିଁ, କାରଣ ଭଗବାନ ହେଉଛନ୍ତି ମାୟାର ଉର୍ଦ୍ଧ୍ୱରେ। ତ୍ରିଭୀର ଗୁଣମୟୀ ଭାବି ରେଭି ସର୍ବବିଧମ ଜଗତ ମୋହିତମ ନାଭି ଜାଣନ୍ତି ମାମେଦ୍ୟ ପରମ ଭୟମ, ଆମେ ସମସ୍ତେ ତ୍ରିଗୁଣ ଭିତରେ ରହିଛେ, ଏ ଅବିଦ୍ୟା ଭିତରେ ରହିଛେ, ତେଣୁ ଆମେ ଭଗବାନଙ୍କୁ ଜାଣିପାରୁନେ। ତେଣୁ ଏ ଭୌତିକ ଜଗତରେ ଯେତେ ବିଦ୍ୟା ଅଛି, ଇଏ ସବୁ ଜଡ଼ ବିଦ୍ୟା, ଜଡ଼ ବୋଲି କୁହାଯାଉଛି, ଚେତନ ବିଦ୍ୟା ନୁହଁ, ଜଡ଼ ବିଦ୍ୟା, ମେଟେରିଆଲ ନଲେଜ, ସ୍ପିରିଚୁଆଲ ନଲେଜ ନୁହଁ ଇଏ। ତେଣୁ ଜଡ଼ ବିଦ୍ୟାରେ ଆମେ ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ଏ ଭଗବାନଙ୍କ ଭଜନରେ ବାଧା ସୃଷ୍ଟି କରୁଛୁ। ଜଡ଼ ବିଦ୍ୟା ତ ମାୟାର ବହିବ, ଏ ମାୟାର ବହିବ, ଏ ମାୟାର ସତ୍ୟରଜତମ ତ୍ରିଗୁଣର ଏଇ ଯେଉଁ ବିସ୍ତାର ରହିଛି, ଅନେକ ପ୍ରକାର ଲକ୍ଷ ଲକ୍ଷ ପ୍ରକାର ସବୁ ବିସ୍ତାର ରହିଛି ମାୟା, 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି ହେଉଛନ୍ତି, ଏ ଅବିଦ୍ୟାରୁ ସବୁ ସୃଷ୍ଟି ହେଇଛନ୍ତି ସମସ୍ତେ 84 ଲକ୍ଷ ପ୍ରକାର, ଏ ତିନି ଗୁଣରେ 84 ଲକ୍ଷ ପ୍ରକାର ସୃଷ୍ଟି ହେଉଛି। ତେଣୁ ଏ ମାୟା ଦ୍ୱାରା ଯେତେ ଦିନ ପର୍ଯ୍ୟନ୍ତ ଜଣେ ଥିବେ ସେ ଭଗବାନଙ୍କୁ ଭଜନ କରିପାରିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଜଣେ ମାୟାର ଉର୍ଦ୍ଧ୍ୱରେ ଗଲେ ସେ ଭଗବାନଙ୍କୁ ଭଜନ କରିପାରିବେ। ମାୟା ଭିତରେ ଥିଲେ ଜଣେ ଭଗବାନ ଭଜନ କରିପାରିବେ ନାହିଁ। ଭକ୍ତମାର ଭଜନ ବାଧା ମୋହ ଜନମିଆ ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ମୋହ ଆସୁଛି ମାୟା ଦ୍ୱାରା ମୋହ ଆସୁଛି। ଯେମିତି ଅର୍ଜୁନଙ୍କର ମୋହ ଆସିଥିଲା, ଭଗବାନ କହିଲେ ଅର୍ଜୁନ ତୁମେ ଯୁଦ୍ଧ କର। ଅର୍ଜୁନ କହୁଛନ୍ତି ମୁଁ କେମିତି ଯୁଦ୍ଧ କରିବି, କଥମ ଭୀଷ୍ମ ମମ ସଂଖ୍ୟେ ଦୃଢ଼ଂଚ ମଧୁସୂଦନ ଇସୁବି ପ୍ରତିଯୋଗୀ ବୁଧା ପରିଶୂଦନ। ଏ ମଧୁସୂଦନ ହେ ହରିଶୂଦନ ଦୁଇଟି ସମ୍ବୋଧନ କରିଛନ୍ତି ଗୋଟିଏ ଶ୍ଳୋକରେ। ଅର୍ଜୁନ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆପଣ ମୋତେ କହୁଛନ୍ତି ମୋର ଗୁରୁଙ୍କୁ ହତ୍ୟା କରିବା ପାଇଁ, ମୋର ପିତାମହଙ୍କୁ ହତ୍ୟା କରିବା ପାଇଁ। ଆପଣ କ'ଣ ଆପଣଙ୍କର ଗୁରୁଙ୍କୁ ହତ୍ୟା କରିପାରିବେ କି, ଆପଣ କ'ଣ ଆପଣଙ୍କ ପିତାଙ୍କୁ ହତ୍ୟା କରିପାରିବେ କି, ଏଇ ମନରେ ଭାବ ରହିଛି ଅର୍ଜୁନ। ସେଥିପାଇଁ ଦୁଇଟି ଶବ୍ଦ ସେ ସମ୍ବୋଧନ କରୁଛନ୍ତି, ହରିଶୂଦନ ଏବଂ ମଧୁସୂଦନ ବୋଲି। ସେ କହୁଛନ୍ତି ମୁଁ କେମିତି ଯୁଦ୍ଧ କରିବି ଏମାନଙ୍କ ସହିତ, ଏମାନେ ହେଉଛନ୍ତି ମୋର ପୂଜାର ଯୋଗ୍ୟ, ଏମାନଙ୍କୁ ମୁଁ କେମିତି ଧନୁରେ ଯୁଦ୍ଧ କରିବି, ମୁଁ ବାକ୍ୟରେ ମଧ୍ୟ ଯୁଦ୍ଧ କରିପାରିବି ନାହିଁ, ଆଉ ଧନୁରେ ଯୁଦ୍ଧ କରିବା କଥା କ'ଣ ଉଠିଛି। ଏଭଳି ଭାବରେ ଅନେକ ଯୁକ୍ତି ବାଢ଼ିଥିଲେ ଅର୍ଜୁନ, କିନ୍ତୁ ଏ ମୋହ ଦ୍ୱାରା ଗ୍ରସ୍ତ ହୋଇକି ସେ ସବୁ ଯୁକ୍ତି କରିଥିଲେ। ତେଣୁ ଭଗବାନ ଯେତେବେଳେ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ପ୍ରଥମେ ଭଗବାନ କହୁଛନ୍ତି ଆରେ ଅର୍ଜୁନ ତୁମେ ଯେଉଁ ବଡ଼ ବଡ଼ କଥା କହୁଛ, ଅସୁଚ୍ୟାନ ଅନୁସୂଚ ପ୍ରଜ୍ଞାବାଦେ କଥା ଅଶୁନ କଥା ଶୁଣ ନା ଅନୁସୂଚନ ପଣ୍ଡିତା, ତୁମେ ବହୁତ ପଣ୍ଡିତପୂର୍ଣ୍ଣ ଭଳିଆ କଥା କହୁଛ, କିନ୍ତୁ ଯେଉଁଟା ପଣ୍ଡିତମାନେ ଚିନ୍ତା କରନ୍ତି ନାହିଁ ତୁମେ ସେଇ ବିଷୟରେ ଚିନ୍ତା କରୁଛ। ଏଇ ଶରୀର ବିଷୟରେ ତୁମେ ଚିନ୍ତା କରୁଛ, ଶରୀର ଚେତନାରେ ତୁମେ ଅଛ, ତେଣୁ ଏଇ ଶରୀର ଚେତନାରେ ତୁମେ ଉର୍ଦ୍ଧ୍ୱକୁ ଯାଅ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ତୁମେ ପ୍ରାପ୍ତ ହୁଅ। ତେଣୁ ଭଗବାନ ଯେତେବେଳେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଛନ୍ତି, ଅନ୍ତିମରେ ଅର୍ଜୁନ କହିଲେ ହେ ପ୍ରଭୁ ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ ସ୍ମୃତି ଲବ୍ଧ ପ୍ରସାଦା ସ୍ନେହାଚିତ। ମୋହ ତାଙ୍କର ନଷ୍ଟ ହେଲା ଅର୍ଜୁନଙ୍କର, ଭଗବାନ ଯେହେତୁ ତାଙ୍କୁ କୃପା କଲେ, ତାଙ୍କୁ ଜ୍ଞାନ ପ୍ରଦାନ କଲେ, ତାଙ୍କର ବୁଦ୍ଧିକୁ ଫେରେଇ ଦେଲେ, ତାଙ୍କ ବୁଦ୍ଧି ପୁଣି ସୁରକ୍ଷିତ ହେଲା। ବୁଦ୍ଧି ଆସିଲା ପରେ ସବୁ ପୁଣି ସେ ତାଙ୍କ ସ୍ମରଣ ଶକ୍ତି ଆସିଲା, ସ୍ମୃତି ଶକ୍ତି ଫେରି ଆସିଲା, ତେଣୁ ସେ କହିଲେ ମୋର ବର୍ତ୍ତମାନ ମୋହ ନଷ୍ଟ ହୋଇଯାଇଛି। ତେଣୁ ଏହିଭଳି ଭାବରେ ଏଇ ମୋହ ଯେଉଁ ଜନ୍ମ ହେଉଛି, ମୋହ ଜନମିଆ ଜୀବକୁ କରାଏ ଗଧା ଅନିତ୍ୟ ସଂସାରରେ। ଏ ଅନିତ୍ୟ ସଂସାରକୁ ସେମାନେ ନିତ୍ୟ ବୋଲି ଭାବୁଛନ୍ତି, ତାଙ୍କର ବିଦ୍ୟା ଦ୍ୱାରା ସେମାନେ ଭାବୁଛନ୍ତି ଏ ଭୌତିକ ଜଗତ ହେଉଛି ନିତ୍ୟ, ତେଣୁ ଏଇଠି କେମିତି ନିତ୍ୟ ଆମେ ରହିପାରିବା, ସେଥିପାଇଁ ଗବେଷଣା ଚାଲିଛି, ରିସର୍ଚ୍ଚ ଚାଲିଛି। ତେଣୁ ଜୀବକୁ କରାଏ ଗାଧା, ଗାଧା ବୋଲି କାହିଁକି କହୁଛନ୍ତି ବର୍ତ୍ତମାନ ଠାକୁର ନା ପ୍ରଭୁପାଦ ମହାରାଜ କହିଛନ୍ତି ଗଧର ବୁଦ୍ଧି ହେଉଛି କ'ଣ ନା ସେ ତାର ମାଲିକର ବୋଧ ବୋହିବ, ବୋଧ ବୋହିବ ସେ ଜାଣୁଛି କାହିଁକି, ଯଦି ମୁଁ ବୋଧ ନ ବୋହିବି ତାହେଲେ ମୋର ମାଲିକ ଯେଉଁ ଦୁଇବିଡ଼ା ଘାସ ଦେଉଛି ବା ଯେଉଁ ଯେଉଁ କୁଟା ଦେଉଛି ସେସବୁ ମୁଁ ଖାଇପାରିବି ନାହିଁ। ଯଦିଓ ଘାସ ଚାରିଆଡ଼େ ଅଛି, ସବୁଆଡ଼େ ଘାସ ମିଳିବ ସେ ଖାଇପାରିବ, କିନ୍ତୁ ସେ ଚିନ୍ତା କରିଛି ଯଦି ମୁଁ ମାଲିକର ସେବା ନ କରିବି ତାହେଲେ ସେ ମୋତେ ଘାସ ଦେବେନି, ମୁଁ ବଞ୍ଚିପାରିବି ନାହିଁ, ମୃତ୍ୟୁବରଣ କରିବି। ଇଏ ହେଉଛି ଗଧର ବୁଦ୍ଧି। ତେଣୁ ସ ଏବଂ ଗୋଖର ବୋଲି ଭାଗବତ ମଧ୍ୟ ଭଗବାନ କହିଛନ୍ତି, ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ମଧ୍ୟ ଏକଥା କହିଛନ୍ତି। ସ ଏବଂ ଗୋଖର ଯଦିଓ ବହୁତ ବଡ଼ ବଡ଼ ବିଦ୍ୱାନ ବ୍ୟକ୍ତି ଅଛନ୍ତି, ବହୁତ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ସେମାନେ ଏଇ ଗାଈ ଏବଂ ଗଧ ସହିତ ତାଙ୍କ ବୁଦ୍ଧି ରହିଛି ତୁଳନା କରିଛନ୍ତି। ତେଣୁ ଏଇ ପାଞ୍ଚ ପ୍ରକାର ଅବିଦ୍ୟା ପଛରେ ସୃଷ୍ଟି କରୁଛନ୍ତି ବ୍ରହ୍ମା। ଭାଗବତମର ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ଏଇସବୁ ବିଷୟରେ ବର୍ଣ୍ଣନା କରିକିରି ସୃଷ୍ଟି ବିଷୟରେ ଆରମ୍ଭ କରିବେ। ସୃଷ୍ଟି ବିଷୟରେ ବର୍ଣ୍ଣନା କଲା ପରେ ସେହି ସମୟରେ ପ୍ରଥମେ ବିଭିନ୍ନ ପ୍ରକାର ସୃଷ୍ଟି କଲା ପରେ ଅନ୍ତିମରେ ଯେତେବେଳେ ସୃଷ୍ଟି କରିବେ ମନୁ, ସ୍ୱୟଂଭୂମ ମନୁ ଏବଂ ସତରୂପା ଦୁଇ ଜଣ ସୃଷ୍ଟି କରିବେ ଏବଂ ତାଙ୍କୁ କହିବେ ତୁମେ ପ୍ରଜା ବିସ୍ତାର କର, ଆମେ ସବୁ ମନୁଷ୍ୟ, ସେ ମନୁଙ୍କ ଠାରୁ ଆସୁ, ସେଥିପାଇଁ ଆମ ନାମ ହେଉଛି ମନୁଷ୍ୟ, ମନୁଙ୍କ ଠାରୁ ଆସୁଥିବାରୁ ଆମର ନାମ ହେଉଛି ମନୁଷ୍ୟ। ଏଇ ସ୍ୱୟଂଭୂମ ମନୁ ଯିଏକି ଭଗବାନଙ୍କ ଜଣେ ଅବତାର, ସେଇ ସ୍ୱୟଂଭୂମ ମନୁ ଯେତେବେଳେ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ ସେତେବେଳେ ଏ ବହୁତ ପୃଥିବୀ ରସାତଳକୁ ଚାଲିଯାଇଥିଲା। ତେଣୁ ଭଗବାନ କେମିତି ସୃଷ୍ଟି କି ପୃଥିବୀକୁ କେମିତି ଉଦ୍ଧାର ହେବ ଯେତେବେଳେ ବ୍ରହ୍ମା ଚିନ୍ତା କରୁଛନ୍ତି, ସେତେବେଳେ ଭଗବାନ ଗୋଟେ ବରହା ରୂପ ଧାରଣ କରି ଆସିଛନ୍ତି। ବ୍ରହ୍ମାଙ୍କର ନାସ୍ତିକରୁ ଭଗବାନ ବ୍ରହ୍ମା ଯେତେବେଳେ ଛିଙ୍କି ଦେଇଛନ୍ତି, ସେ ଛିଙ୍କରୁ ଭଗବାନ ବରହାଦେବ ଆସିଛନ୍ତି ଏବଂ ବରହାଦେବ ରୂପରେ ବିସ୍ତାର ନିଜକୁ ବିସ୍ତାର କରି ସେ ପୃଥିବୀକୁ ଉତ୍ତୋଳନ କରି ସ୍ଥାପନ କରିଛନ୍ତି, ତାର ପକ୍ଷରେ ସ୍ଥାପନ କରିଛନ୍ତି, ତାପରେ ସୃଷ୍ଟି ହୋଇଛି। ତେଣୁ କୋଡ଼ିଏ ଅଧ୍ୟାୟରେ ପୁଣି ଥରେ ବ୍ରହ୍ମା କହିବେ କେମିତି ସୃଷ୍ଟି ହେଉଛି। ତେଣୁ ବ୍ରହ୍ମା ସେ କହୁଛନ୍ତି ପ୍ରଥମେ ସେ ସୃଷ୍ଟି କରିବେ ଅବିଦ୍ୟା ସସର୍ଜ ଛାୟା ଅବିଦ୍ୟା ପଞ୍ଚ ପର୍ବାଣମଗ୍ରତ ତାମିଶ୍ର ମନ୍ଦତାମିଶ୍ର ତମ ମୋହ ମହାତମ। ଏଇ ପାଞ୍ଚ ପ୍ରକାର ଅବିଦ୍ୟାକୁ ବ୍ରହ୍ମା ପ୍ରଥମେ ସୃଷ୍ଟି କରିବେ। ଅବିଦ୍ୟାଗ୍ରସ୍ତ ନହେଲେ ଜଣେ ଭୌତିକ ଜଗତରେ ସୃଷ୍ଟି ପାରିବ ନାହିଁ। ତେଣୁ ଏଇ ଯେଉଁ ରହିଛି ତାମିଶ୍ର ଅନ୍ଧତାମିଶ୍ର ତମ ମୋହ ଏବଂ ମହାତମ ଏ ପାଞ୍ଚ ପ୍ରକାର ଯେଉଁ ଅବିଦ୍ୟା ରହିଛି ଏ ବିଷୟରେ ପ୍ରଭୁପାଦ ମହାରାଜ ମଧ୍ୟ ବର୍ଣ୍ଣନା କରିଛନ୍ତି କେମିତି ଏ ଅବିଦ୍ୟା ସବୁ ରହିଛି। ଏ ଅବିଦ୍ୟା ହେଉଛି କ'ଣ ନା ଲୋକମାନେ ଭାବୁଛନ୍ତି ଏ ଶରୀରକୁ ନିଜେ ବୋଲି ଭାବୁଛନ୍ତି ଇଏ ହେଉଛି ଗୋଟେ ବଡ଼ ଅଜ୍ଞାନତା। ଶରୀରକୁ ଯେଉଁମାନେ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଏଇ ଦୁଇଟି ଭିତରେ ଯେଉଁ ତଫାତ ରହିଛି ଏଇଟାକୁ ଯଦି ଜାଣିପାରିବେ ତାହେଲେ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହୁଛନ୍ତି କ୍ଷେତ୍ର କ୍ଷେତ୍ରଜ୍ଞ ଏବଂ ଜ୍ଞାନପ୍ରତିଷ୍ଠା 13 ଅଧ୍ୟାୟରେ ସେଟା ଭଗବାନ କହିବେ ଅନ୍ତିମରେ ଯେ ଯେଉଁମାନେ କେବଳ ଜାଣିବେ ଯେ କ୍ଷେତ୍ର ଏବଂ କ୍ଷେତ୍ର ଭିତରେ ତଫାତ ତାହେଲେ ସେମାନେ ଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହେବେ ବୋଲି କୁହାଯାଉଛି। କ୍ଷେତ୍ର କ୍ଷେତ୍ର ଗୟର ଏବଂ ଅନ୍ତରଙ୍ଗ ଜ୍ଞାନ ପ୍ରତିଷ୍ଠା ଭୂତ ପ୍ରକୃତି ମୁଖ୍ୟାଂଶ ଯେ ବିଜୁ ଯାହାଟି କେ ତର ଏବଂ କ୍ଷେତ୍ର ଏବଂ କ୍ଷେତ୍ର ଭିତରେ ତଫାତ ରହିଛି ଏଇଟାକୁ ଶତକଡ଼ା 99 ଭାଗ ଲୋକ ବୁଝିପାରନ୍ତି ନାହିଁ। ସେମାନେ ନିଜକୁ ଶରୀର ବୋଲି ଭାବନ୍ତି ସେମାନେ ଯେ ଶରୀରରେ ଭିନ୍ନ ଏଇ ଜ୍ଞାନ ଶତକଡ଼ା 99 ଭାଗ ଲୋକଙ୍କର ନାହିଁ। ତେଣୁ ଏଇ ଜ୍ଞାନ ସେମାନେ ପ୍ରାପ୍ତ ହେବେ କ୍ଷେତ୍ର କ୍ଷେତ୍ର ଗୟର ଏବଂ ଅନ୍ତରଙ୍ଗ ଜ୍ଞାନ ପ୍ରତିଷ୍ଠା ଏହି ଅନ୍ତର ବା ଯେଉଁ ଭେଦ ରହିଛି ଏତିକି ଯେଉଁମାନେ ଜ୍ଞାନ ପ୍ରାପ୍ତ ହେବେ ସେମାନେ ଭୂତ ପ୍ରକୃତିରୁ ମୁକ୍ତ ହୋଇପାରିବେ ଏବଂ ସେମାନେ ଯାଆନ୍ତି କି ପରମ ସେମାନେ ଭଗବତ ଧାମକୁ ଯାତ୍ରା କରିବେ। ଖାଲି ଏତିକି ଯଦି ଆମେ ଜାଣିବା ଆମେ ଏ ଶରୀରଠାରୁ ଭିନ୍ନ ସତ୍ୟରେ ଜାଣିବାର ଅଛି ସେସବୁ ଜିନିଷ। ତେଣୁ ଏଇ ବିଭିନ୍ନ ପ୍ରକାର ଅବିଦ୍ୟା ସୃଷ୍ଟି କରି ପ୍ରଭୁପାଦ ମହାରାଜ କହୁଛନ୍ତି ବିଭିନ୍ନ ପ୍ରକାର ଅବିଦ୍ୟା ହେଉଛି କ'ଣ ନା ତାମିଶ୍ର ହେଉଛି ଅଜ୍ଞାନ ଅନ୍ଧତାମିଶ୍ର ହେଉଛି ସେମାନେ ଭାବନ୍ତି ମୃତ୍ୟୁ ହେଉଛି ମୃତ୍ୟୁରେ ସବୁକିଛି ନଷ୍ଟ ହୋଇଗଲା ଯେମିତି ଚାରବାଗ କହିଛନ୍ତି ଭସ୍ମୀଭୂତ ସେ ଦେହ ସେ କୁଦ ପୁନରାଗମନ ଭବେ ଜଣେ ଭସ୍ମୀଭୂତ ହୋଇଗଲା ମାନେ ଯାବତ ବିଭେଦ ସୁଖମ ବିଭେଦ ଋଣମ କୃତ ଗୁତମ ବିଭେଦ ଭସ୍ମୀଭୂତ ସେ ଦେହ ସେ କୁତର କୁଦ ପୁନରାଗମନ ଭବେ ଇଏ ହେଉଛି ତାର୍କିକ ଜଣେ ଶ୍ରେଷ୍ଠ ତାର୍କିକ ଭାରତର ଜଣେ ଯୋଗୀ ମୁନି ଋଷି ଜଣେ ଋଷି ସେ ଏଇଭଳି ଭାବରେ ତର୍କ ଦେଇଛନ୍ତି ଚାରବାଗ ତାଙ୍କ ନାଁ ହେଉଛି। ପ୍ରଭୁପାଦ ମହାରାଜ ଜଣେ ପ୍ରଶ୍ନ ପଚାରିଥିଲେ ଯେ ଭାରତର ଜଣେ ଋଷି ହେଇକି ଏଭଳି କଥା କହୁଛନ୍ତି ତେଣୁ ପ୍ରଭୁପାଦ ମହାରାଜ କହିଲେ ଯେ ଭାରତର ଋଷି ବୋଲି ସେ କହିଲେ ଘୃତ ପିଇବା ପାଇଁ କହିଲେ ଯାବତ ବିବେଦ ଘୃତମ ବିବେଦ ସୁଖମ ବିବେଦ ଋଣମ ପୁତ୍ରା ଘୃତମ ବିବେଦ ଝିଅ ଖାଇବା ପାଇଁ କହିଛନ୍ତି ଆମିଷ ଭୋଜନ ଖାଇବା ପାଇଁ କହିନାହାନ୍ତି ନିରାମିଷ ଭୋଜନ କରିବା ପାଇଁ କହିଛନ୍ତି। ତେଣୁ ସେ ତାଙ୍କର ତର୍କ ହେଉଛି କ'ଣ ନା ଆମେ ଯେତେ ଦିନ ପର୍ଯ୍ୟନ୍ତ ବସିବା ସମସ୍ତେ ଚେଷ୍ଟା କରୁଛନ୍ତି ଆନନ୍ଦରେ ରହିବା ପାଇଁ ଯାବତ ଯିବେ ସୁଖମ ଯିବେ କିନ୍ତୁ ଯାହାଫଳରେ ପଇସା ନାହିଁ ସେ କେମିତି ସୁଖରେ ରହିବ ନା ଋଣ କରୁଥିବା ଋଣ କରିକି ତୁମେ ବହୁତ ଆନନ୍ଦରେ ରୁହ ଝିଅ ଭଲ ଆନନ୍ଦରେ ଖାଇବା ପିଇ କରିକି ଆନନ୍ଦରେ ରୁହ ତେଣୁ ଯଦି ଜଣେ ପ୍ରଶ୍ନ ପଚାରିବ ତାହେଲେ ଋଣ କଲେ ଆମେ କେମିତି ସୁଝିବା କେମିତି ବ୍ୟାଙ୍କ ଲୋନ୍କୁ କେମିତି ସୁଝିବା ନା ଭସ୍ମ ବହୁତ ଦେହ ଆମର ଶରୀର ମୃତ୍ୟୁବରଣ କଲେ ସବୁକିଛି ସରିଯାଉଛି କୁଦ ପୁନରାଗମନ କରେ ଆଉ କ'ଣ ଚାଷିବ ଯେ ଋଣ ସୁଝିବ ଏଇଭଳି ଭାବରେ ବିଭିନ୍ନ ତର୍କ ଦେଇଛନ୍ତି ତାର୍କିକ। ତେଣୁ ଇଏ ହେଉଛି ଯେଉଁ ରହିଛି ତାମିଶ୍ର ଅନ୍ଧତାମିଶ୍ର ହେଉଛି ଆହୁରି ଅଧିକ ତାମିଶ୍ର ଅଧିକ ଅଜ୍ଞାନ ତେଣୁ ସେଇଟା ଭାବନ୍ତି ସେମାନେ ଡେଥ୍ ଟୁ ବି ଅଲ୍ଟିମେଟ୍ ଏଣ୍ଡ ମୃତ୍ୟୁରେ ସବୁ ଶେଷ ହୋଇଯାଉଛି। ତେଣୁ ଯେଉଁମାନେ ସୁଇସାଇଡ୍ କରନ୍ତି ଆତ୍ମହତ୍ୟା କରନ୍ତି ସେମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହୋଇକରି ସେମାନେ ଭାବନ୍ତି ଯଦି ଆତ୍ମହତ୍ୟା କରିଦେବା ତାହେଲେ ଦୁଃଖରୁ ମୁକ୍ତି ପାଇବା କିନ୍ତୁ ସେ ଦୁଃଖରୁ ମୁକ୍ତି ହେବ ମିଳିବନି ସେ ଦୁଃଖ ଆହୁରି ବଢ଼ିବରିକା ଯିବ। ଜଣେ ଯେତେବେଳେ ଆତ୍ମହତ୍ୟା କରୁଛି ସିଏ ଆଉ ଏ ସ୍ଥୂଳ ଶରୀର ପ୍ରାପ୍ତ ହେବନି ସେ ସୂକ୍ଷ୍ମ ଶରୀରରେ ରହିବ। ଆମ ସୁଷ୍ମନାଥ ଗୌରବଙ୍କ ବିଷୟରେ ମହାରାଜ ଗୋଟେ କଥା କହୁଥିଲେ ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ପଣ୍ଡିତ ବ୍ୟକ୍ତି ଥିଲେ ସେ ଥରେ ଯାଉଥିଲେ ତାଙ୍କର ଚେଲାମାନଙ୍କ ସହିତ ଶିଷ୍ୟମାନଙ୍କ ସହିତ ଯାଉଥିଲେ ରାସ୍ତାରେ ଜଣେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଅର୍ପଣ କରିଛନ୍ତି ଭୂତଙ୍କୁ ସେଇଟା ଅର୍ପିତ ହୋଇଥିଲା ଭୂତ ସେ ଭୂତ ପୂଜକ ଥିଲେ ଭୂତଙ୍କୁ ସେ ଅର୍ପିତ କରିଥିଲେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଏତେ ଖାଦ୍ୟ ସୁନ୍ଦର ସୁନ୍ଦର ଖାଦ୍ୟ ଦେଖି ମୋତେ ସୁସ୍ୱାଦ ଖାଦ୍ୟ ଦେଖି ତାଙ୍କ ଲୋଭ ହେଲା ତେଣୁ ସେ ସବୁ ଖାଇଦେଲେ ସବୁ ଖାଦ୍ୟ ସବୁ ରହିଛି ଖାଇଦେଲେ ଖାଇଦେଲା ପରେ ତାପରେ ତାଙ୍କର ସବୁ କାର୍ଯ୍ୟ କଲା ପରେ ଯେତେବେଳେ ମୃତ୍ୟୁ ସମୟ ଆସିଲା ମୃତ୍ୟୁ ସମୟରେ ତାଙ୍କର ଯେତେବେଳେ ବିଚାର ହେଲା ଯମରାଜ ବିଚାର କଲେ ସେତେବେଳେ ସେ କହିଲେ ଜଣେ ଲୋକ ଯେଉଁ ଭୂତକୁ ଅର୍ପିତ କରିଥିଲେ ଯେଉଁ ଖାଦ୍ୟ ତୁମେ ସେଇଟା ଖାଇଲେ ତୁମେ ତୁମ ନେକ୍ସଟ ଜନ୍ମ ପରଜନ୍ମ ପାଇଁ ଭୂତ ହେଇକି ରହିବ ତେଣୁ ସେ ଭୂତ ହେଇକି ରହିଲେ ଯଦିଓ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ବହୁତ ଜ୍ଞାନ ପ୍ରାପ୍ତ ହେଇଥିଲେ ବେଦ ଅଧ୍ୟୟନ କରୁଥିଲେ କିନ୍ତୁ ତଥାପି ସେ ଭୂତ ହେଇକି ରହିଲେ ଭଗବତ ଗୀତାରେ ଏଇଭଳି ଭାବରେ ଗୋଟେ ରହିଛି ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେ ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ବହୁତ ବେଦ ଶାସ୍ତ୍ର ଅଧ୍ୟୟନ କରୁଥିଲେ କିନ୍ତୁ ସେ କୌଣସି ଭଲ ପୁଣ୍ୟ କାର୍ଯ୍ୟ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ନାହିଁ ଏବଂ ତାଙ୍କର ପତ୍ନୀ ମଧ୍ୟ ସେହିଭଳି ଭାବରେ କୌଣସି ପୁଣ୍ୟ କାର୍ଯ୍ୟରେ ନିଯୁକ୍ତ ହେଲେ ନାହିଁ ତେଣୁ ସେଇଟା ହେଉଛି ଆମଦନୀପୁରରେ ଭାବ ଶର୍ମା ନାମକ ଜଣେ ବ୍ରାହ୍ମଣ ଥିଲେ ଯଦିଓ ବହୁତ ପ୍ରକାର ତାଙ୍କର ଜ୍ଞାନ ଅଛି କିନ୍ତୁ ସେ ତଥାପି ସେସବୁ ପୁଣ୍ୟ କାର୍ଯ୍ୟ କରୁନଥିଲେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଥିଲେ ତେଣୁ ମୃତ୍ୟୁ ପରେ ସେ ଗୋଟେ ତାଳ ବୃକ୍ଷ ହେଇକି ଜନ୍ମ ଗ୍ରହଣ କଲେ ତାଳ ବୃକ୍ଷ ହେଲେ ଏବଂ ସେଥିରେ ଦୁଇ ଜଣ ବ୍ରହ୍ମ ରାକ୍ଷସ ଦମ୍ପତି ରହିଲେ ବ୍ରହ୍ମ ରାକ୍ଷସ ସେ ଯଦିଓ ବ୍ରାହ୍ମଣ ଥିଲେ କିନ୍ତୁ ସେ ମଧ୍ୟ ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥିଲେ ସେମାନେ ମଧ୍ୟ ବେଦ ଇତ୍ୟାଦି ଅଧ୍ୟୟନ କରିଥିଲେ କିନ୍ତୁ ସେ ବେଦ ଅଧ୍ୟୟନ କରିକି ମଧ୍ୟ ସେ ପାପ କାର୍ଯ୍ୟ କରୁଥିବାରୁ ସେ ବ୍ରହ୍ମ ରାକ୍ଷସ ହେଇକି ସେଠି ରହିଲେ ଯିଏ ବ୍ରହ୍ମ ରାକ୍ଷସ ଯିଏ ହେଲେ ଦମ୍ପତି ହେଲେ ସେ ପୂର୍ବରେ କ'ଣ ଥିଲେ ନା ଜଣେ ବ୍ରାହ୍ମଣ ଥିଲେ କୁଶିଲବ ତାଙ୍କ ନାଁ ଥିଲା ବେଦ ପାରଗ ବେଦ ସବୁ ଅଧ୍ୟୟନ କରିଥିଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସେଭଳି ଭାବରେ ବେଦ ଅଧ୍ୟୟନ କରୁଥିଲେ କିନ୍ତୁ ବର୍ତ୍ତମାନ ଯେହେତୁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଲେ ସେତେବେଳେ ସେମାନେ ସେଇ ଯେଉଁ ତାଳ ବୃକ୍ଷରେ ଆଶ୍ରୟ ନେଇଥିଲେ ଭୂତ ରହିକରି ସେ ରହିଥିଲେ ଦମ୍ପତି ସେ ଦୁଇ ଜଣ ରହିଥିଲେ ସେଠି ସେତେବେଳେ ତାଙ୍କ ସ୍ତ୍ରୀ ପଚାରିଲେ କେମିତି ଆମେ ଏଇ ଭୂତ ଜନ୍ମରୁ ମୁକ୍ତ ହେବା ତେଣୁ ସେ ବ୍ରାହ୍ମଣ ଜଣଙ୍କ ତାଙ୍କର ସ୍ୱାମୀ ପୂର୍ବ ଜନ୍ମର ସ୍ୱାମୀ ସେ କହିଲେ ଯେ ଆମେ ଯଦି ବ୍ରହ୍ମ ବିଷୟରେ ନ ଜାଣିବା ବ୍ରହ୍ମ ବିଷୟରେ ଚିନ୍ତା ନ କରିବା କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ ବିଷୟରେ ଚିନ୍ତା ନ କରିବା ଏସବୁ ନହେଲେ ଆମେ କେମିତି ଏଠୁ ଉଦ୍ଧାର ପାଇବା ଏଇଭଳି ଭାବରେ ସେ କହିଲେ ତେଣୁ ତାଙ୍କ ପତ୍ନୀ କହିଲେ କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ ଯେତିକି କହିଛନ୍ତି ଇଏ ଅଷ୍ଟମ ଅଧ୍ୟାୟ ପ୍ରଥମ ଶ୍ଳୋକର ଗୋଟିଏ ଚାରି ଭାଗରୁ ଭାଗେ ଏଇ ଶ୍ଳୋକର ରହିଛି କିଂ ତତ୍ ବ୍ରହ୍ମ କିଂ ଅଧ୍ୟାତ୍ମ ଖାଲି ଏତିକି ସେ ପଚାରିଦେଲେ ଏଇ ଅଧ ଶ୍ଳୋକରେ ସେ ତାଳ ବୃକ୍ଷ ଜଣଙ୍କ ବ୍ରାହ୍ମଣ ହୋଇଗଲେ ଏବଂ ସେ ବ୍ରହ୍ମ ରାକ୍ଷସ ଦୁଇ ଜଣ ଯାକ ସେମାନେ ସ୍ୱର୍ଗକୁ ଚାଲିଗଲେ ଆଉ ସେ ଯେଉଁ ବ୍ରାହ୍ମଣ ଯେ ଭାବ ଶର୍ମା ଥିଲା ସେ କାଶୀକୁ ଯାଇ ସେଇ ଅଧ ଶ୍ଳୋକ ଜପ କରି ତପସ୍ୟାରେ ସିଦ୍ଧ ହୋଇ ଭଗବତ ଧାମ ପ୍ରାପ୍ତ ହେଲେ ଭଗବତ ଗୀତା ମହାତ୍ମାରେ ଅଷ୍ଟମ ଅଧ୍ୟାୟ ମହାତ୍ମାରେ ଏକ ବର୍ଣ୍ଣନା କରାଯାଇଛି ତେଣୁ ଯାହା ହଉ ସେତେ ଯମରାଜ ତାଙ୍କୁ ଦଣ୍ଡ ଦେଇଗଲେ ତୁମେ ଭୂତ ଜନ୍ମ ପାଇବ ତେଣୁ ସେ ଯମରାଜଙ୍କୁ ପଚାରିଲେ ହେ ପ୍ରଭୁ ଆମେ ଏଇ ଭୂତ ଜନ୍ମରୁ କେମିତି ମୁକ୍ତ ହେବୁ ନା ତୁମେ ଯଦି ଜଣେ ଯେତେବେଳେ ଆସିବ ଜଣେ ବୈଷ୍ଣବ ଆସିବେ ତୁମେ ତାଙ୍କର ଯଦି ସେବା କରିବ ତାହେଲେ ସେଇ ଭୂତ ଜନ୍ମରୁ ତୁମେ ଉଦ୍ଧାର ପାଇପାରିବ ତେଣୁ ସେ ଗୋଟେ ମରୁଭୂମିରେ ଗୋଟେ ରହିଲେ ଭୂତ ହେଇକି ରହିଥିଲେ ଗୋଟେ ଥର ଜଣେ ବୈଷ୍ଣବ ଆସି ପହଞ୍ଚିଲେ ସେ ମରୁଭୂମିରେ ମରୁଭୂମିରେ ଯେତେବେଳେ ବୈଷ୍ଣବ ଆସି ପହଞ୍ଚିଲେ ସେ ଯେଉଁ ତାଙ୍କ ଲିଡ଼ର ଯିଏ ଥିଲେ ସେ ଭୂତମାନଙ୍କ ଲିଡ଼ର ଯିଏକି ପୂର୍ବ ଜନ୍ମରେ ବ୍ରାହ୍ମଣ ଥିଲେ ବେଦ ପାଠ କରୁଥିଲେ ତେଣୁ ସିଏ କ'ଣ କଲେ ନା ଦେଖିଲେ ବୈଷ୍ଣବ ଜଣେ ଆସୁଛନ୍ତି ସେ ଭାବିଲେ ଯମରାଜରୁ କହିଥିଲେ ଆମର ବର୍ତ୍ତମାନ ସମୟ ଆସିଗଲା ମୁକ୍ତ ହେବାର ଏଇ ଭୂତ ଜନ୍ମରୁ ମୁକ୍ତ ହେବାର ସମୟ ଆସିଗଲା ତେଣୁ ସେ ଗୋଟେ ବୃକ୍ଷ ରୂପ ଧାରଣ କରିଦେଲେ ତାଙ୍କର ରହିଛି ଶକ୍ତି ରହିଛି ସେମାନେ ଗୋଟେ ଶରୀର ଯେକୌଣସି ଶରୀର ଚାହିଁବେ ଧାରଣ କରିପାରିବେ ତେଣୁ ଜଣେ ବୃକ୍ଷ ରୂପ ଧାରଣ କରିଦେଲେ ଆଉ ଅନ୍ୟମାନେ ଭୂତମାନେ ଆସିକରି ସେଇ ବୈଷ୍ଣବଙ୍କୁ ଗୋଟେ ଶରୀର ଧାରଣ କରି ମନୁଷ୍ୟ ଶରୀର ଧାରଣ କରିକିରି ଆସି ତାଙ୍କୁ ପ୍ରଣାମ କରିକିରି ତାଙ୍କୁ କହିଲେ ପ୍ରଭୁ ଆପଣଙ୍କ କ'ଣ ଆମେ ସେବା କରିବୁ ଗଛ ମୂଳେ ତାଙ୍କୁ ବସେଇଲେ ତାଙ୍କୁ ପ୍ରଣାମ କରି ତାଙ୍କୁ ପଚାରିଲେ କ'ଣ ଆମେ ସେବା କରିବୁ ସେ ବ୍ରାହ୍ମଣ ସେ ବୈଷ୍ଣବ ଜଣଙ୍କ ବହୁତ ମରୁଭୂମିରେ ଚାଲି ଆସିଛନ୍ତି ବହୁତ ତାଙ୍କୁ ଶୋଷ ହେଉଛି ସ୍ପୃଶା ହେଉଛି ତେଣୁ ସେ କହିଲେ ମୋତେ କିଛି ଜଳ ଦରକାର ତେଣୁ ଏମାନେ କ'ଣ କଲେ ନା ଭୂତମାନେ ଯାଇକିରି ସାଙ୍ଗେ ସାଙ୍ଗେ ବହୁତ ଶୀତଳ ଜଳ ଆଣିଲେ ଏବଂ ବିଭିନ୍ନ ପ୍ରକାର ଫଳ ମଧ୍ୟ ଆଣି ଦେଲେ ତେଣୁ ସେ ବୈଷ୍ଣବ ଜଣଙ୍କ ସେ ଯେଉଁ ଫଳକୁ ଭଗବାନଙ୍କୁ ଅର୍ପଣ କଲେ ଅର୍ପଣ କରି ସେ ଫଳକୁ ମାନେ ଖାଇଲେ ଫଳ ଗ୍ରହଣ କଲେ ଏବଂ ସେ ପାଣିକୁ ମଧ୍ୟ ଗ୍ରହଣ କଲେ ତାପରେ ଯେଉଁ ଅବଶିଷ୍ଟ ରହିଥିଲା ସେ ଅବଶିଷ୍ଟକୁ ତାଙ୍କୁ ପ୍ରଦାନ କଲେ ତେଣୁ ସେ ଭୂତମାନେ ଏବଂ ସେ ଯେଉଁ ବୃକ୍ଷ ରହିଥିଲେ ସେ ମଧ୍ୟ ସେ ସବୁ ଫଳ ଏବଂ ସେ ଜଳକୁ ପାନ କଲେ। ପାନ କଲା ପରେ ସେ ଗୋଟେ ଶରୀର ଧାରଣ କଲେ, ଦିବ୍ୟ ଶରୀର ଧାରଣ କଲେ। ତେଣୁ ସେ ବୈଷ୍ଣବ ଜଣକୁ ପଚାରିଲେ କ'ଣ ପାଇଁ ତୁମର ଏଭଳି ଜ୍ୟୋନି ହେଇଥିଲା, ସେ ସବୁ ଏଇଟା ବର୍ଣ୍ଣନା କରୁଥିଲେ। ଏକଥା ଆମ କିଛି ଗୌରବ ସେମାନେ କହୁଥିଲେ। ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ଅବିଦ୍ୟା ଯେଉଁ ରହିଛି, ତାମିଶ୍ର ଅନ୍ଧତାମିଶ୍ର ତମ 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 ଶବ୍ଦର ଅର୍ଥ ହେଉଛି ନଟ୍ ନୋଇଂ ସ୍ପିରିଟ୍ ସୋଲ। ଆମେ ଯେ ଆତ୍ମା ସେ ବିଷୟରେ ଜ୍ଞାନ ନାହିଁ, ଇଏ ହେଉଛି ଗୋଟେ ଅବିଦ୍ୟା, ଇଏ ହେଉଛି ତମ ରୂପକ ଅବିଦ୍ୟା। ମୋହଟା କ'ଣ ନା ଇଲ୍ୟୁଜନ୍ ଅଫ୍ ବଡିଲି କନ୍ସେପ୍ଟ ଅଫ୍ ଲାଇଫ୍। ଆମେ ନିଜକୁ ଶରୀର ବୋଲି ଚିନ୍ତା କରୁଛେ, ଶତକଡ଼ା 99 ଭାଗ ଲୋକ ଏଇ ଅବିଦ୍ୟାରେ ରହିଛନ୍ତି। ଇଏ ହେଉଛି ମୋହ, ଶରୀରକୁ ଆତ୍ମା ବୋଲି ଭାବୁଛେ। ଏବଂ ମହାତ୍ମା ହେଉଛି କ'ଣ ନା ଏଇ ଭୌତିକ ଜଗତରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ପାଗଳ ଭଳି ରହିବା, ବହୁତ କେମିତି ଆନନ୍ଦ ପ୍ରାପ୍ତ ହେବ ସେଥିପାଇଁ ପାଗଳ ଭଳି ଚେଷ୍ଟା କରିବା, ଇଏ ହେଉଛି ମହାତ୍ମ। ଏଇଭଳି ଭାବରେ ବ୍ରହ୍ମା ସବୁ ସୃଷ୍ଟି କରିବେ, ପ୍ରଥମେ ଅବିଦ୍ୟା ସୃଷ୍ଟି କରିବେ, ତାପରେ ବିଭିନ୍ନ ପ୍ରକାର ଜୀବ ସୃଷ୍ଟି କରିବେ, 10 ପ୍ରକାର ସୃଷ୍ଟି ସେ ଆରମ୍ଭ କରିବେ। ତାପରେ ଏଇ ମନୁଷ୍ୟମାନଙ୍କୁ ସବୁ ଯେଉଁ ଆସିବେ ଅନ୍ତିମରେ ଯେତେବେଳେ ସେ ସୃଷ୍ଟି କରିବେ, ଏ ଯେଉଁ ସ୍ୱାମୀ ମନୁ ଏବଂ ତାଙ୍କର ପତ୍ନୀ ସତରୂପାକୁ ସୃଷ୍ଟି କରିବେ, ସେମାନେ ସବୁ ମନୁଷ୍ୟମାନଙ୍କୁ ସୃଷ୍ଟି କରିବେ। ତେଣୁ ଏହିଭଳି ଭାବରେ ସୃଷ୍ଟି ଭିତରେ ବର୍ଣ୍ଣନା କରାଯିବ। ନମ କଥା କହିଲି ଚନ୍ଦ ଜୟ ଶ୍ରୀମଦ୍ ଭାଗବତ କି ଜୟ ଶ୍ରୀ ବାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାଇ ଗୌତମ ଆନନ୍ଦେ ଜୟ ଶ୍ରୀ ବାଦ।